श्रीमद्भागवतम दशम स्कंद पंचाशाध्याय श्लोक दस वैनवे स्वप्न मध्ये शोचन्ति स्वप्न मध्ये शोचन्ति ब्रूकाणां हरिणीमिव ब्रूकाणां हरिणीमिव शान्तोयिष्यति मां वाक्यैः शान्तोयिष्यति मां वाक्यैः पितृहीनाश्च बालकान् पितृहीनाश्च बालकान् स्वपत्न्यमध्ये शोचन्ति ब्रूकाणां हरिणीमिव शान्तोयिष्यति मां वाक्यैः पितृहीनाश्च बालकान् स्वपत्नमध्ये शोचन्ति ब्रूकाणां हरिणीमिव शान्तोयिष्यति मां वाक्यैः पितृहीनाश्चबालकान् स्वपत्नमध्ये शोचन्ति ब्रूकाणां हरिणीमिव शान्तोयिष्यति मां वाक्यैः पितृहीनाश्चबालकान् स्वपत्नमध्ये शोचन्ति ब्रूकाणां हरिणीमिव शान्तोयिष्यन्ति मां वाक्यैः पितृहीनाश्च बालकान् स्वपत्नमध्ये शोचन्ति ब्रूकाणां हरिणीमिव शान्तोयिष्यन्ति मां वाक्यैः पितृहीनाश्च बालकान् ভক্তজন বন্ধু মাতৃবৃন্দ এবং আমি আমার এই ভাগবত কথাকে স্বাগত জানাচ্ছু। এই যে রয়েছে হস্তিনাপুরে পৃথা বা কুন্তি এইভাবে ভাবে অক্রূরঙ্কু সৌম্য সম্বোধন করে এই কথা সব কৌশল ভগবান কথা স্মরণ করছেন, যে ভগবান তাকে স্ফুরিত হচ্ছেন, তেণু আপরে ভগবান প্রার্থনা করবে। ବର୍ତ୍ତମାନ କହୁଛନ୍ତି ସ୍ୱପ୍ନ ମଧ୍ୟ ଶୋଚନ୍ତି, ତା ପୂର୍ବ ଶ୍ଳୋକରେ ଯେଉଁ କହିଥିଲେ ଭ୍ରାତୟୋ ଭଗବାନ କୃଷ୍ଣ ଶରଣ୍ୟ ଭକ୍ତବତ୍ସଳ ପୈତୃଷ ଶ୍ରେୟାନ୍ ସ୍ମରତି ରାମଶ୍ୟାମ୍ବୁରେ କ୍ଷଣମ୍, ଭଗବାନଙ୍କର ଚାରୋଟି ବିଶେଷଣ ପ୍ରଦାନ କରିଥିଲେ। ଭଗବାନଙ୍କ ସ୍ମରଣ କରିବାରୁ ଭଗବାନ ସ୍ଫୁରିତ ହେବେ ବର୍ତ୍ତମାନ, ତେଣୁ ଭଗବାନ ପ୍ରାର୍ଥନା କରିବେ। ବର୍ତ୍ତମାନ ପ୍ରତ୍ୟେକ କହୁଛନ୍ତି ଯେ ସ୍ୱପ୍ନ ମଧ୍ୟ ଶୋଚନ୍ତି, ସପତ୍ନୀ ବା ଶତ୍ରୁ ବା ତାଙ୍କର ଯେଉଁ ସପତ୍ନୀ ଅଛନ୍ତି, ଯେଉଁ ରହିଛନ୍ତି ଆମର ଗାନ୍ଧାରୀ, ତାଙ୍କର ପୁତ୍ରମାନେ, ଏଇସବୁ ଶତ୍ରୁଙ୍କ ମଧ୍ୟରେ ଶୋଚନ୍ତି ବୃକାଣାମ ହରିଣୀମିବ। ଗୋଟେ ହରିଣର ଚାରିପଟେ ଯଦି ବାଘମାନେ ସବୁ ଫେରିଯିବେ ବା ଗୋଟିଏ ବାଘ ଯଦି ଆସିଯିବ, ତେଣୁ ସିଏ କିଭଳି ଭାବରେ ଛଟପଟ ହେବ, କେମିତି ଜୀବନକୁ ରକ୍ଷା କରିବ, ସେଭଳି ଭାବରେ ଚିନ୍ତା କରିବ। ଯେଉଁଭଳି ଭାବରେ ଆମର ଗୋଟେ ଗୀତ ଅଛି ରହିଛି, ଗୌରବ ନିମୃଗୋଣୀକି ପଡ଼ିଥିଲା କଷଣ, କେଡ଼େ ବଡ଼ ବିପଦରୁ ଉଦ୍ଧରିଲ ଆପଣ, ଯେ ମୃଗୁଣୀ ଯେତେବେଳେ ବିପଦରେ ପଡ଼ିଲା ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କଲା। ତେଣୁ ଭଗବାନଙ୍କୁ ସ୍ମରଣ କରିଛି ମାନେ ମୃଗୁଣୀ ସେ କେତେ ଭାଗ୍ୟବାନ ଭାଗବତୀ ନଇଥିବ, ଭଗବାନଙ୍କ ସ୍ମରଣ କ'ଣ ଏତେ ସହଜରେ ଆସିବ। ତେଣୁ ନିଶ୍ଚିନ୍ତ ଭାବରେ ତାର ପୂର୍ବ ଜନ୍ମରେ କିଛି ଯେମିତି ଆମର ରହିଛି ଗୋଟେ ଅଭିଶପ୍ତ ହୋଇଥିବ ସିଏ, ଯେମିତି ଆମର ଗଜରାଜ, ଗଜରାଜ ଯେଉଁଭଳି ଭାବରେ ଯେଉଁ ରହିଛି କୁମ୍ଭୀର, କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇକରି ଗୋଟିଏ ବର୍ଷ 1000 ବର୍ଷ ଧରି ଯୁଦ୍ଧ କରୁଥିଲା, ଭଗବାନଙ୍କୁ ସ୍ମରଣ କରିନଥିଲା। ତାପରେ ଯେତେବେଳେ ଦେଖିଲା ଆଉ କୌଣସି ଉପାୟ ନାହିଁ, ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କଲା। ତେଣୁ ପୂର୍ବ ଜନ୍ମରେ ସେ ଯେଉଁ ସ୍ତୁତି କରିଥିଲା ସେ ସବୁ ସ୍ତୁତି ତାର ମନେ ପଡ଼ିଲା, ତେଣୁ ସେ ସବୁ ସ୍ତୁତି କରିଛନ୍ତି। ଦଶମ ଅଷ୍ଟମ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ତୃତୀୟ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ ସ୍ତୁତି କରିଛନ୍ତି, ଭଗବାନ ତାକୁ ରକ୍ଷା କରିଛନ୍ତି। ତେଣୁ ଯେଉଁମାନେ ବିପଦରେ ପଡ଼ିକରି ଭଗବାନ ଡାକନ୍ତି ସେମାନେ ବହୁତ ଯେଉଁମାନେ କୁହାଯାଏ ପୁଣ୍ୟବାନ, ସୁକୃତିବାନ। ସୁକୃତି ନଥିଲେ ସେ ଭଗବାନଙ୍କୁ ସ୍ମରଣ କରିପାରିବେ ନାହିଁ। ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ନ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରତ ସବ। ଏହି ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ସୁକୃତିବାନ ସେମାନେ ଭଗବାନଙ୍କ ସ୍ମରଣ କରନ୍ତି, ନହେଲେ ସୁକୃତି ନଥିଲେ ସେ ଭଗବାନଙ୍କ ସ୍ମରଣ କରିପାରିବେ ନାହିଁ। ଏମାନେ କିଏ କିଏ ନା ଆର୍ତ୍ତ ଦୁଃଖରେ ପଡ଼ିକରି ଆଜି ଯେଉଁ ଇଏ ଯେଉଁ ରହିଛନ୍ତି କୁନ୍ତିଦେବୀ ଦୁଃଖରେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ଦୁଃଖରେ ପଡ଼ିକରି ଯିଏ ଭଗବାନଙ୍କୁ ସ୍ମରଣ କରୁଛନ୍ତି ନିଶ୍ଚିନ୍ତ ଭାବରେ ତାଙ୍କର ରହିଛି କିଛି ପୁଣ୍ୟ ରହିଛି, ସ୍ୱୀକୃତି ରହିଛି, ଯେଉଁଥିପାଇଁ ସେ ଭଗବାନଙ୍କୁ ସ୍ମରଣ କରୁଛନ୍ତି। ଭଗବାନଙ୍କୁ ସ୍ମରଣ ଆସିବ ନାହିଁ, ଭଗବାନଙ୍କ ସ୍ମରଣ କରିବା କଥା ଏତେ ସହଜ କଥା ନୁହଁ। ତେଣୁ ଯେଉଁ କୁହାଯାଇଛି ଭଗବତ ଗୀତାରେ ଚତୁର୍ବିଧା ବେଦନ୍ତି ମାଁ ଜନା ସ୍ୱୀକୃତି ନ ଅର୍ଜୁନ, ଏମାନେ ସବୁ ସ୍ୱୀକୃତିବାନ ବ୍ୟକ୍ତି। ସପ୍ତମ ଅଧ୍ୟାୟରେ ଏଇଟା କୁହାଯାଇଛି, କିଏ କିଏ ନା ଆର୍ତ୍ତ ଯେ ଦୁଃଖରେ ପଡ଼ିକରି ଭଗବାନଙ୍କୁ ସ୍ମରଣ କରନ୍ତି। ଏମାନଙ୍କର ଉଦାହରଣ ଦିଆଯାଏ ଗଜରାଜ, ଗଜରାଜ ଦୁଃଖରେ ପଡ଼ିକରି ବହୁତ ଚେଷ୍ଟା କଲା, ତାର ପରିବାରବର୍ଗ ସମସ୍ତେ ଚେଷ୍ଟା କଲେ ତାକୁ ଉଦ୍ଧାର କରିବା ପାଇଁ, କିନ୍ତୁ କେହି ଉଦ୍ଧାର କରିପାରିଲେ ନାହିଁ। ଅନ୍ତିମରେ ତାର ଭଗବାନଙ୍କ ସ୍ମରଣ ଆସିଲା, ପୂର୍ବ ଜନ୍ମରେ ସ୍ତୁତି କରିଥିଲା, ଆମେ ଭଗବାନଙ୍କୁ ତ ଯାହା କିଛି କରୁଛେ କେବେ ସେ ନଷ୍ଟ ହେବ ନାହିଁ। ଭଗବତୀତାର ଭଗବାନ କହିଲେ ସ୍ୱଳ୍ପ ଅପି ଅଛ ଧର୍ମସ ତ୍ରାୟତେ ମହତ ଭୟା, ଅତି ଜଣେ ଅତି ଅଳ୍ପ କିଛି ଭଗବାନଙ୍କ ସେବା କରୁଛି ସେ ବହୁତ ବଡ଼ ବିପଦରୁ ରକ୍ଷା କରିବ। ପୂର୍ବ ଜନ୍ମରେ ଇନ୍ଦ୍ରଦୁମ୍ନ ଉପରେ ସେ ଯେଉଁ ରହିଥିଲେ ଭଗବାନଙ୍କର ଆରାଧନା କରିଥିଲେ, ଘର ପର ତ୍ୟାଗ କରିକି ଆସିକରି ମଳୟ ପର୍ବତରେ ଭଗବାନଙ୍କର ଆରାଧନା କରୁଥିଲେ, କିନ୍ତୁ ଯେଉଁ ଋଷି କି ଅଗସ୍ତ ଋଷି ନା କିଏ ଅଗସ୍ତ ଋଷି ତାଙ୍କୁ ଅଭିଶାପ ଦେଇଥିଲେ, ସେଇଥିପାଇଁ ସିଏ ହେଇଗଲେ ଗଜରାଜ ହେଇଗଲେ, ଗଜ ହେଇଗଲେ। ଅଷ୍ଟମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ କିନ୍ତୁ ସିଏ ଯେଉଁ ଏ ଅଭିଶାପ ଯେଉଁ ମିଳିଲା ଏଇଟା ତାଙ୍କ ପାଇଁ ଗୋଟେ ବରରେ ପରିଣତ ହୋଇଗଲା, ଅଭିଶାପ ଯେଉଁ ମିଳିଲା ସେଇଟା ତାଙ୍କ ପାଇଁ ଅସୁବିଧା ହେଲା ନାହିଁ। ଅଗସ୍ତ ଋଷି ତାଙ୍କୁ ଅଭିଶାପ ଦେଇଥିଲେ, ଅନେକ ଜନ୍ମ ଲାଗିଥାନ୍ତା ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ଗୋଟିଏ ଜନ୍ମ ପ୍ରାପ୍ତ ହୋଇଗଲେ, ଗଜରାଜ ହୋଇକରି ଆସିଲେ କ'ଣ ହେଲା, ସ୍ମରଣ କଲେ ଭଗବାନଙ୍କୁ ସ୍ତୁତି କଲେ, ସେ ସ୍ତୁତି ମଧ୍ୟ ଭାଗବତରେ ସ୍ଥାନ ପାଇଛନ୍ତି। ଅଷ୍ଟମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରୁ 3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଚତୁର୍ଥ ମନୁଙ୍କ ସମୟରେ ଏହି ଘଟଣାଟି ହୋଇଥିଲା, ତାମସ ମନୁଙ୍କ ସମୟରେ ଭଗବାନ ହରି ରୂପରେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ଦୁଃଖରେ ଯେତେ ଭଗବାନ ଦୁଃଖ ପ୍ରଦାନ କରନ୍ତି, ବହୁତ ଜଗତକୁ ଦୁଃଖାଳୟମ କରିଛନ୍ତି, ଦୁଃଖାଳୟମ ଅଶାଶ୍ୱତମ, ଖାଲି ଦୁଃଖାଳୟମ ଯଦି ଜଣେ କହିବ ମଧ୍ୟ ମୁଁ ଦୁଃଖରେ ରହିବି ତାହେଲେ ମଧ୍ୟ ସେ ରହିପାରିବ ନାହିଁ, କାହିଁକି ଅଶାଶ୍ୱତମ ବି ରହିବ, କିଛି କାଳ ରହିଲା ପରେ ପୁଣି ଧ୍ୱଂସ ହୋଇଯିବ। କିନ୍ତୁ ଦୁଃଖାଳୟମ କରିବାର ଉଦ୍ଦେଶ୍ୟ ଭଗବାନଙ୍କୁ ଆମେ ସ୍ମରଣ କରିବା, ସୁଖରେ ଭଗବାନଙ୍କୁ ଭଜନ ହୁଏ ନାହିଁ ବା ସ୍ମରଣ କରନ୍ତି ନାହିଁ, ସେଥିପାଇଁ ଭଗବାନ ଦୁଃଖ ପ୍ରଦାନ କରନ୍ତି, ନାରଦ ମୁନି ମଧ୍ୟ ସେ କଥା କହିଥିଲେ। ତେଣୁ ଯେଉଁ ରହିଛନ୍ତି ଦୁଃଖାଳୟମ କାହିଁକି କରୁଛନ୍ତି, ଭଗବାନଙ୍କର ଜଗତ ଯେଉଁ ରହିଛି ଜଗତ ହେଉଛି ସୁଖାଳୟମ ଆନନ୍ଦାମ ବୁଦ୍ଧି ବର୍ଦ୍ଧନ, ସେଠି ସବୁବେଳେ ଆନନ୍ଦ ବଢ଼ି ବଢ଼ିକା ଯାଏ, ସେଠି କୌଣସି ଦୁଃଖ ନାହିଁ। ଏ ଭୌତିକ ଜଗତକୁ କୌଣସି ସୁଖାଳୟମ କରିପାରିନଥାନ୍ତେ, ଗୋଟେ ଫିଲ୍ମରେ ଗୋଟେ ରହିଛି ଗୀତ ଗୋଟେ ରହିଛି, କାହାରେ ତୁ ମନ ମେ ସମାଇ କାହିଁକୁ ଦୁନିଆ ବନାଇ, ଦୁନିଆ ବନାନେ ବାଲେ କାହେ ତୁ କାହିଁକୁ ଦୁନିଆ ବନାଇ, ଏତେ ସବୁ ଦୁଃଖ କାହିଁକି ଦେଲୁ, ଏଇଭଳି ଭାବରେ ବର୍ଣ୍ଣନା କରିଛନ୍ତି। ଦୁଃଖ ଦେବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କୁ ସ୍ମରଣ କରିବା, ଦୁଃଖ ନଦେଲେ ଜଣେ ଭଗବାନ ଭୁଲିଯିବ, ସେଇଥିପାଇଁ କୁନ୍ତିଦେବୀ ପରେ କହିବେ ମୋତେ ଦୁଃଖ ଦିଅନ୍ତୁ, ଆ ପରେ ପଞ୍ଚମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏଇଟା ଆଗରୁ ଆମର ଭାଗବତ ଆଗରୁ ବର୍ଣ୍ଣନା କରାଯାଇଛି, କିନ୍ତୁ ପ୍ରକୃତରେ ଇଏ ଯେଉଁ କୁନ୍ତୀ ଯେଉଁ ସ୍ତୁତି କରୁଛନ୍ତି ବର୍ତ୍ତମାନ, ଏଇଟା ତାଙ୍କର ଯୁଧିଷ୍ଠିର ମହାରାଜ 12-13-14 ବର୍ଷ ପାଖାପାଖି ତାଙ୍କୁ ବୟସ ହେଇଥିବ। କିନ୍ତୁ ଯେତେବେଳେ ଭଗବାନ ମହାଭାରତ ଯୁଦ୍ଧରେ ଯେଉଁ ଆସିକରି ଫେରିବେ, ସେ ସମୟରେ ଯେଉଁ ସ୍ତୁତି କରିବେ, ସେ ସମୟରେ ଭଗବାନ ପାଖାପାଖି 90 ବର୍ଷ ହେଇଥିବ। ଯେତେବେଳେ ସେ କହିବେ, ପ୍ରଭୁ ବିପଦ ଆମକୁ ପ୍ରଦାନ କରନ୍ତୁ, କାରଣ ବିପଦ ଦେଲେ ଆମେ ଆପଣଙ୍କୁ ସ୍ମରଣ କରିବୁ, ବିପଦ ନଥିଲେ ଆମେ ଭଗବାନ ଭୁଲିଯିବା। ସେଥିପାଇଁ ଭଗବାନ ବହୁତ ଜଗତକୁ ଦୁଃଖାଳୟମ ଅଶାଶ୍ୱତମ କରିଛନ୍ତି, ଆମେ ଭଗବାନ ଭୁଲି ଯାଇକିରି ଟିକେ ଆସିଛେ ଉପଭୋଗ କରିବା ପାଇଁ। ତେଣୁ ଯଦିଓ ଭଗବାନ କୃପା କରି ଆମକୁ ଏ ଭୌତିକ ଜଗତକୁ ଦେଇଛନ୍ତି ଉପଭୋଗ କରିବାର କ୍ଷମତା କିଛି ଦେଇଛନ୍ତି, ଆମର ପ୍ରକୃତରେ ଉପଭୋଗ କରିବାର କ୍ଷମତା ନାହିଁ, କିନ୍ତୁ ଭଗବାନ ଦେଇଛନ୍ତି କିଛି ଉପଭୋଗ କରିବା ପାଇଁ, କିନ୍ତୁ ଆମେ ପ୍ରକୃତ ସୁଖ ପ୍ରାପ୍ତ ହୋଇପାରିବା ନାହିଁ ଇନ୍ଦ୍ରିୟ ସୁଖ ମାଧ୍ୟମରେ। ଦେହି ସଂସ୍ପର୍ଶା ଭୋଗା ଦୁଃଖ ଜନ ଏବତେ ଆଦ୍ୟନ୍ତବନ୍ତ କୌନ୍ତେୟ ନେଷୁ ରମତେ ବୁଦ୍ଧ। ଭୌତିକ ଜଗତରେ ଯେଉଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଆମେ ସୁଖ ପ୍ରାପ୍ତ ହେଉଛେ, ସେ ସୁଖଟା ହେଉଛି ବହୁତ ଦୁଃଖ ଯୌନୟ, ବହୁତ ଦୁଃଖ, ସେଟାକୁ ଦୁଃଖରୁ ଉତ୍ପତ୍ତି ହେଉଛି ସେ କିଛି ସୁଖ ଆମେ ପାଉଛେ। ଏବଂ ଯଦି ବା କିଛି ସୁଖ ଅଛି, ସେ ତାହାର ଆଦି ଅଛି, ତାହାର ଅନ୍ତ ଅଛି, ତେଣୁ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଭୌତିକ ଜଗତକୁ ଦୁଃଖାଳୟ କରିବାର କାରଣ ହେଉଛି ସେଥିପାଇଁ, ମାମ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପୁନନ୍ତି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତା। ଅଷ୍ଟମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ, ମାମ ପେତ୍ୟ, ଦୁଃଖରେ ପଡ଼ିଲେ ଜଣେ ଚିନ୍ତା କରିବ, କିଏ ଆମେ, କେ ନା ଆମେ ଯାରସ ତାପତ୍ରୟ, ଏହା ନାହିଁ ଜାଣି କେମନ ହିତ ହଏ। ଗ୍ରାମ ସନାତନ ଗୋସ୍ୱାମୀ ଏ କଥାଟି କହିଲେ ମହାପ୍ରଭୁଙ୍କୁ, ଯେଉଁମାନେ ପ୍ରକୃତରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ତାଙ୍କର ଏହି ଜିଜ୍ଞାସା ହେବା କଥା, କାହିଁକି ମୁଁ ଦୁଃଖ ଭୋଗ କରୁଛି, ବହୁତ ଦୁଃଖ ପାଇବା ପାଇଁ ଏମିତି କୌଣସି ପ୍ଲାନ୍ ପ୍ରୋଜେକ୍ଟ କରୁନାହୁଁ, କିନ୍ତୁ ଦୁଃଖ ଆସି ପହଞ୍ଚୁଛି, ସୁଖ ପାଇଁ ବହୁତ ପ୍ରୟାସ କରୁଛି କିନ୍ତୁ ସୁଖ ମିଳୁନାହିଁ। ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ କଥା କହିଲେ, ଏକଥା ବିଦୁର କହିଲେ ମୈତ୍ରଙ୍କୁ, ସୁଖାୟ କର୍ମାଣି କରୋତି ଲୋକେ ନ ଦେଇ ସୁଖଂ ବା ନ ଦୁପାରମଂ ବା ବିନ୍ଦେତ ଏବଂ ଭୂୟ ବିନ୍ଦେତ ଏବଂ। ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବିଦୁର ଯେତେବେଳେ ମୈତ୍ରଙ୍କୁ ଦେଖା କରୁଛନ୍ତି, ସେ ସମୟରେ ଏଇ କଥାଟି ପଚାରିଲେ, ଭଗବାନ ସବୁ ଜ୍ଞାନ ଦେଇଥିଲେ ମୈତ୍ରଙ୍କ ମାଧ୍ୟମରେ, ଉଦ୍ଧବ ଏବଂ ମୈତ୍ର ଦୁଇ ଜଣ ଜ୍ଞାନ ଦେଇଥିଲେ ଭଗବାନ ଏ ଭୌତିକ ଜଗତ ଛାଡ଼ିକରି ଯିବା ପୂର୍ବରୁ, ଏକାଦଶ ସ୍କନ୍ଧ ସବୁ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ କଥା ଯେତେବେଳେ ବିଦୁର 35 ବର୍ଷ କାଳ ଯାଇକରି ତୀର୍ଥ ଭ୍ରମଣ କଲେ, ତୀର୍ଥ ଭ୍ରମଣ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ଚାଲିଗଲେ, ହସ୍ତିନାପୁର ତ୍ୟାଗ କରି ଚାଲିଗଲେ, ଆଉ 35 ବର୍ଷ କାଳ ଯାଇକି ତୀର୍ଥ ଭ୍ରମଣ କରି କରିକିରି ଯେତେବେଳେ ଆସି ପହଞ୍ଚିଲେ, ପୁଣି ଦେଖା ହେଲେ, ସବୁ ଜାଣିଲେ, ଆ ଭିତରେ ସବୁ ଏତେ କଥା ହେଇଯାଇଛି, ମହାଭାରତ ଯୁଦ୍ଧ ହେଇଯାଇଛି, କୌରବମାନେ ମୃତ୍ୟୁବରଣ କରିଛନ୍ତି, ଯାହାଙ୍କର କଥାରେ ସେ ହସ୍ତିନାପୁରକୁ ତ୍ୟାଗ କରିଥିଲେ, ଏଭଳି ଅପମାନସୂଚକ କଥା କହିଥିଲେ ଭଗବାନ ଯେତେବେଳେ ଆସିଥିଲେ। ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଉଦ୍ଧବ କହୁଛନ୍ତି ସେ କଥା, ମା ପାଣ୍ଡବମାନେ ଯେତେବେଳେ ଫେରିଲେ ବନବାସରୁ, 12 ବର୍ଷ ବନବାସ କଲେ, ଗୋଟିଏ ବର୍ଷ ଅଜ୍ଞାତବାସ, ଅଜ୍ଞାତବାସରେ ଯଦି ଧରା ପଡ଼ିବେ ପୁଣି 12 ବର୍ଷ ବନବାସ ହୋଇଥାନ୍ତା, ଭଗବାନଙ୍କ କୃପାରୁ ସେ ଧରା ପଡ଼ିଲେ ନାହିଁ। ଯଦି ଦୁର୍ଯ୍ୟୋଧନ ସବୁ ପ୍ରକାର ତାର ଯେତେ CID ରଖିଛନ୍ତି ସବୁ ଲଗାଇଥିଲେ, କିନ୍ତୁ ଧରିପାରିଲେ ନାହିଁ। ତେଣୁ ବିରାଟ ରାଜ୍ୟରେ ଆଲୋଚନା ଚାଲିଲା କ'ଣ କରାଯିବ, ସେଠୁ ସେଠି ବଳରାମ ମଧ୍ୟ ଯାଇଥିଲେ, କୃଷ୍ଣ ଯାଇଥିଲେ, ସାତକୀ ଯାଇଥିଲେ, ଏଇଭଳି ଭାବରେ ସବୁ ଆଲୋଚନା ହେଲା। ବଳରାମ କହିଲେ ଯେ ଆମେ ତାକୁ ଯାଇ ମାଗିବା, ରାଜ୍ୟ ମାଗିବା, ଏଇଭଳି ଭାବରେ କହିଲେ। ତାପରେ ଅନ୍ୟମାନେ ସବୁ କ'ଣ ସବୁ କହିଲେ, ପାଣ୍ଡବମାନେ ମଧ୍ୟ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ। ତେଣୁ ଯାହା ବି ହଉ, ଅନ୍ତିମରେ ଇଏ ହେଲା, ବ୍ୟବସ୍ଥା ହେଲା ଯେ କୃଷ୍ଣ ଯେ ବଳରାମ କହିଲେ, ମୁଁ ଗଲେ ମୁଁ ଠିକ୍ ଭାବରେ କଥା କହିପାରିବି ନାହିଁ, କୃଷ୍ଣ କିନ୍ତୁ ବହୁତ ସୁନ୍ଦର ଭାବରେ କଥା କହିପାରିବେ, ତେଣୁ କୃଷ୍ଣ ଯାଆନ୍ତୁ, ଶାନ୍ତି ପ୍ରସ୍ତାବ ନେଇଗଲେ ଯୁଧିଷ୍ଠିର ମହାରାଜ ଶାନ୍ତିରେ ରାଜା ହେଲେ, ମାନେ ରାଜି ହେଲେ, ଭଗବାନ ଯାହା କରିବେ ସେଥିରେ ସମ୍ମତ, ଯାହା କରିବେ କ'ଣ କ'ଣ ଆଶିଷ ସେବା ପାଦରତା ପୁନଃଷ୍ଟୁମା ମଦର୍ଶନା ମର୍ମତା କରୁଥିବା তথা তথা বা বিধা তুলম পটু মত প্রাণনাথ সৈব না পর যা কলে মধ্য আমার সে প্রাণনাথ এমনকি ভীম মধ্য কহিলে যে প্রতিজ্ঞা করে যে রয়েছি দুর্যোধনর জানুকু ভাঙ্গিবে দুঃসাহসন ছাতিকে চিড়বে এইভাবে ভাবে সব শপথ করে যেতবে কোণ দ্রৌপদী বিবস্ত্র করার চেষ্টা করা যাচ্ছিল তথাপি অন্তিমের সে কহিলেন ঠিক আছে আমি শান্তি চাহুছু যুদ্ধ চাহু না সমস্ত শান্তি চাইলে ভগবান গলে মধ্যে শান্তি প্রস্তাব নিয়ে তৃতীয় স্কন্ধ দ্বিতীয় অধ্যায়ে শ্লোকটি অনেক এই কৌশল যদাতু রাজা যদাতু পার্থ রহিত সভায়া জগত গুরু জানি জগাদ কৃষ্ণ নতানি পুংসামৃতায়নানি রাজোরুমেনে ক্ষতপূর্ণ লেসা ভগবানের কথা অমৃতপূর্ণ কথা এটি কহিবে কুন্তিদেবী তাঁকর বাক্য টিকি আমি শুনবু অমৃত ভগবান সবকিছু অমৃত তাঁকর এই যে আমি কথা কৌছি ইয়ে মধ্যে তাঁকর কথা অমৃত ইয়ে কথা তব কথা অমৃতম তেমন সে কৌশি উদ্ধব কৌশল বিদ্রুকু যে যদাতু পার্থ প্রহিত সভায়া যুধিষ্ঠির মহারাজ পঠাইলে ভগবান শান্তি দূত হিসাবে গলে জগৎগুরু সে হচ্ছেন জগতর গুরু সমস্ত কল্যাণ করবে জগৎগুরু জাহানি জগাদ কৃষ্ণ ভগবান গলে বিরাট রাজ্যর যাইকি পৌঁছলে হস্তিনাপুরের পৌঁছলে শান্তি প্রস্তাব নিয়ে দূত হিসাবে যাইছেন কিন্তু নতানি পুংসা অমৃতায়নানি ভগবান যে কথা কৌলে অমৃতপূর্ণ কথা এটি ভীষ্মদেব লে বিদুর লে দ্রোণাচার্য লে কৃপাচার্য লে তা অমৃত ভাই লাগুলা কিন্তু রাজা দুর্যোধন কু সেটা ভালো লাগিলা না অমৃতায়নানি রাজর মেনে ক্ষেতপুণ্য লেসা সেসব গ্রহণ কলে না তেমন তাঁকর যেতিকি পুণ্য লা সব নষ্ট হয়ে গলা ভগবান কহিলেন দেখ সমগ্র পৃথিবী হচ্ছে তাঁকর কারণ যুধিষ্ঠির মহারাজ যে পাণ্ডব সমগ্র পৃথিবী জয় করে তাহলে পাণ্ডব পরে যেত যুধিষ্ঠির মহারাজ রাজা হলে সেতবে সে রাজস্ব যজ্ঞ কলে সমস্ত রাজা মানে পৃথিবীর সমস্ত রাজা মানে তাঁকর বশ্যত স্বীকার করে খালি দূষা রয়েছেন কোণ মগধর রাজা জরাসন্ধ কংসর শ্বশুর সি তাকে ছাড়ি দেলে আসে ভগবান যুধিষ্ঠির মহারাজ বশ্যতা স্বীকার করে তেমন ভীম অর্জুন এবং ভগবান কৃষ্ণ তিনজন যাইকি তাঁকে যুদ্ধ আমাকে প্রদান করে বলে কে ব্রাহ্মণ বেশে যাই সে বহু কথা আসবে পরে সব লীলা আসবে দশম স্কন্ধ বাস্তির অধ্যায়ের কথা আসবে কথা তেমন যা বি হোক ভীম তাঁকে হত্যা কলা পরে সমগ্র পৃথিবী তাঁকর বশ্যতা স্বীকার কলা যুধিষ্ঠির মহারাজ সমগ্র পৃথিবীর সে সম্রাট লে কৌর মানে ছলনা করি পোশাক খেল করি তাকে সব নিয়ে যাই বর্তমান ভগবান কহিলেন বর্তমান সমগ্র পৃথিবী তাকে ফেরাই দিও তাঁকর রাজ্য সেটা সেতু রাজি হলে না শান্তি দূত তো সে কে ঠিক আছে অধা দিও হ্যাঁ অধারে রাজি হলে না কে কিছু অধা না পাঁচখণ্ড গ্রাম দিও পাঁচখণ্ড গ্রাম মধ্যে কম কম সব মহাভারত রয়েছে সে কম কম পাঁচখণ্ড গ্রাম মাগি বারণাবর্তক মাগি যে যেটি ভগবান পাণ্ডব মানুষ হত্যা করার চেষ্টা করা যাই জাড়ি দেওয়া তেমন এইভাবে ভাবে কহিলা পরে দুর্যোধন কহিলেন বিনা যুদ্ধে সূচগ্রে মেদিনী দেবী না আঁচখণ্ড গ্রাম কম তেমন ভগবান যুদ্ধ ঘোষণা করে ফেরি আসলে সেই সময় ধৃতরাষ্ট্র মহারাজ ডাকিলে বিদুর ডাকিলে বিদুর সেতু নথিলে তাপরে বিধবা থাই পাঁচ যা বি হো বিদুর যেতে ডাকিলে পচারে কম করা বর্তমান এইভাবে ভাবে ঘটনা হল তেমন বিদুর কহিলেন ইয়ে তোমার যে পুত্র রয়েছেন এ তোমার তোম সহ তোম পুত্র সমস্ত পুত্র মান সে নষ্ট করেদেবে ধ্বংস করিবে পাপর প্রতীক পাপর প্রতীক শীঘ্র ত্যাগ কর নহলে তোমার সমস্ত সমগ্র বংশ ধ্বংস হয়ে যাব এইভাবে ভাবে সিধাসলখ কহিদেলে বিদুর বিদুর নীতি রয়েছে প্রসিদ্ধ বিদুর নীতি রয়েছে ভাগবতরে অন্য স্থানের মহাভারত মধ্যে বর্ণনা করা যাই তেমন এ কথা শুনে দুর্যোধন এইভাবে ক্রোধ প্রকাশ কে আগে কি কহিলা এই যে রয়েছে ইয়ে গোটে দাসীপুত্র ইয়ে গোটে কোণ শূদ্র আগে কি ডাকলে এটি পিতা ডাকছেন পচার কি ডাকলে এটি আগে পিটি পিটিকি আগে তারপরে প্রাণ রহবা বিধা কর আমার এটি কিছু রহবে তার শরীর কিছু রহবনি খালি তার প্রাণ রহবে তাকে বিধা কর ଏଭଳି ଭାବରେ ଯେତେବେଳେ କହିଲେ ବିଦୁର ତାଙ୍କର ଯେଉଁ ରହିଛି ମନ୍ତ୍ରିତ୍ୱକୁ ତ୍ୟାଗ କରିଦେଲେ, ଯେଉଁ ଧନୁଷରେ ଧରିତ୍ରୀ ସବୁ ରଖିଦେଲେ, ରଖିକି ତ୍ୟାଗ କରି ପଳେଇଗଲେ, 35 ବର୍ଷ କାଳ ତୀର୍ଥ ଭ୍ରମଣ କରିକିରି ଆସିଲେ। ତୀର୍ଥ ଭ୍ରମଣ କରି ଆସିଲା ପରେ ସବୁ ଖବର ପାଇଲେ ଏଭଳି ଭାବରେ ଘଟଣା ହୋଇଛି। ତେଣୁ ତାହାପରେ ବିଦୁରଙ୍କ ଉଦ୍ଧବଙ୍କ ସହିତ ଦେଖା ହେଇଛି ବୃନ୍ଦାବନରେ। ବୃନ୍ଦାବନରେ ପଚାରୁଛନ୍ତି ଭଗବାନଙ୍କ ବିଷୟରେ, ପାଣ୍ଡବମାନଙ୍କ ବିଷୟରେ ଜାଣିଛନ୍ତି, କୌରବମାନଙ୍କ ବିଷୟରେ ମଧ୍ୟ ପଚାରୁଛନ୍ତି। ତେଣୁ ଉଦ୍ଧବ ସେହି ସମୟରେ ଏକଥାଟି କହିଥିଲେ, ତେଣୁ ଭଗବାନ ସେହି ସମୟରେ ଭଗବାନ ଚାଲିଯିବା ପୂର୍ବରୁ ସବୁ ଜ୍ଞାନ ଦେଇଥିଲେ। ଉଦ୍ଧବ ସେଇଠି ଥିଲେ, ସେହି ସମୟରେ ଭଗବାନଙ୍କ ଇଚ୍ଛା କ୍ରମେ ମୈତ୍ରେୟ ମୁନି ଆସି ପହଞ୍ଚିଥିଲେ ଏବଂ ଭଗବାନ ଅନ୍ତିମରେ କହିଥିଲେ, ମୈତ୍ରେୟଙ୍କୁ କହିଥିଲେ, ତୁମେ ଏଇ ଜ୍ଞାନ ବିଦୁରଙ୍କୁ ଦେବ। ତେଣୁ ଉଦ୍ଧବ କହିଲେ, ଉଦ୍ଧବ ଯେତେବେଳେ କହିଲେ ଭଗବାନ ଯିବା ସମୟରେ ଆପଣଙ୍କ ସ୍ମରଣ କରୁଥିଲେ, ଇଏ ହେଉଛନ୍ତି ବିଦୁର, ଉଦ୍ଧବଙ୍କଠାରୁ ବୟସରେ ବହୁତ ବଡ଼, ତେଣୁ ବିଦୁର ତାଙ୍କୁ କହିଲେ, ମୋତେ କ'ଣ କୁହନ୍ତୁ, କ'ଣ ସେ କହିଥିଲେ, ସବୁ ଜ୍ଞାନ ଦେଇଥିଲେ ନା ଆପଣଙ୍କୁ ମୈତ୍ରେୟ ମୁନି କହିବେ। ତେଣୁ ସେ ଗଲେ ମୈତ୍ରେୟ ମୁନିଙ୍କ ସନ୍ଧାନରେ ବୃନ୍ଦାବନରେ, ଏଠି ସବୁ ଆଲୋଚନା ହେଲା। ତାପରେ ସେ ଗଲେ ଯାଇକରି ହରିଦ୍ୱାରରେ ମୈତ୍ରେୟ ମୁନିଙ୍କ ସହ ଦେଖା ହେଇଛି। ସେଇଠି ସେ ତାଙ୍କୁ ପଚାରିଲେ ଯେ ଏଇ ଡାଇରେକ୍ଟ ନ ପଚାରିକି ଏ କଥା କହୁଛ ନା କ'ଣ, ସୁଖାୟ କର୍ମାଣି କରୋତି ଲୋକେ ନ ଦେଇ ସୁଖମ୍ ବା ନ ତୁ ପାର ମଙ୍ଗବା ବିନ୍ଦେତ ଭୂୟା ତତ ଏବ ଦୁଃଖଂ ଯଦତ୍ର ଯୋଗଂ ଭଗବାନ ବଧେନ। ପ୍ରଭୁ ଭଗବାନ ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି ମୈତ୍ରେୟ ମୁନିକୁ, ଗୁରୁ ଗୁରୁ ହେଉଛି, ଇଏ ଜଣେ ମହାଜନ, ମୈତ୍ରେୟ ମୁନି ମହାଜନ ନୁହନ୍ତି, କିନ୍ତୁ ତଥାପି ଭଗବାନ ଦେଇଛନ୍ତି ତାଙ୍କୁ ଜ୍ଞାନ କହିବା ପାଇଁ ବିଦୁରଙ୍କୁ। ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ସେ ଏଇଭଳି ଲୀଳାଟି ହେଇଥିଲା। ମାଣ୍ଡବ ମୁନି ତାଙ୍କୁ କ'ଣ ଅଭିଶାପ ଦେଇଥିଲେ, 100 ବର୍ଷ କାଳ ଭଗବାନଙ୍କ ଲୀଳାରେ ସାମିଲ ହେଇଥିଲେ, ଚାହୁଁଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଇଏ କହୁଛନ୍ତି ସମସ୍ତେ ଚାହୁଁଛନ୍ତି ସୁଖ, ସୁଖାୟ କର୍ମାଣି କରୋତି ଲୋକେ ନ ଦେଇ ସୁଖଂ ବା, କିନ୍ତୁ ସୁଖ ସେମାନେ ପାଇପାରୁନାହାନ୍ତି, ଅନ୍ୟଠାରୁ ମଧ୍ୟ ଯେଉଁ ଦୁଃଖରୁ ମଧ୍ୟ ନିବୃତ୍ତି ହେଇପାରୁନାହିଁ, ବରଂ ବିନ୍ଦେତେ ଭୂୟ ତତେ ଏବେ ଦୁଃଖ, ଆହୁରି ଅଧିକରୁ ଅଧିକ ଦୁଃଖ ପ୍ରାପ୍ତ ହେଉଛନ୍ତି। ଯଦତ୍ର ଯୁକ୍ତଂ ଭଗବାନ ବଦେନ, ତେଣୁ କେଉଁଥିରେ ଆମେ ଯୁକ୍ତ ହେବା ସେ କଥାଟି ଆମକୁ କୁହନ୍ତୁ। ଇଏ ହେଉଛି ଦୁଃଖାଳୟମ, ଯେଉଁମାନେ ଭଗବାନ ପ୍ରାପ୍ତ ହେବେ ସେମାନେ ଆଉ ଦୁଃଖାଳୟଙ୍କୁ ଆସିବେ ନାହିଁ, ଭଗବାନ ସେଥିପାଇଁ ଦୁଃଖାଳୟ କରିଛନ୍ତି। ମାମୁପେତେ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତ ନା ପୂର୍ବନ୍ତି, ସେମାନେ ମହାତ୍ମାରେ ପରିଣତ ହୋଇଯିବେ। ଭୌତିକ ଜଗତକୁ ଦୁଃଖାଳୟ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଦୁଃଖରେ ପଡ଼ିଲେ ଚିନ୍ତା କରିବା, କିଏ ଆମେ, କେନେ ଆମ ଯାହାରେ ତାପତ୍ର, ମୁଁ କିଏ ପ୍ରକୃତରେ। ଏଇ ଜିଜ୍ଞାସା ଯେତେବେଳେ ଆରମ୍ଭ ହେବ ବୁଝିବାକୁ ପଡ଼ିବ, ତାର ମାନବ ଜନ୍ମ ଆରମ୍ଭ ହେଲା, ସାର୍ଥକ ହେଇନାହିଁ, ମାନବ ଜନ୍ମ ଆରମ୍ଭ ହେଲା। ଏହିଭଳି ଭାବରେ ଯେତେବେଳେ ଜନ୍ମ ଜିଜ୍ଞାସା କରିବେ, ପ୍ରଶ୍ନର କିଏ ଉତ୍ତର ଦେଇପାରିବ, କେଉଁ ବୈଜ୍ଞାନିକ ଦେଇପାରିବେ ନା ରାଜନୈତିକ ନେତାମାନେ ଦେଇପାରିବେ ନା ସାଧାରଣ ବନ୍ଧୁବାନ୍ଧବ କିଏ ଦେଇପାରିବ। ଜ୍ଞାନୀନ ତତ୍ତ୍ୱଦର୍ଶିନ ତଦ୍ ବିଧି ପ୍ରଣିପାତେନ ପରିପ୍ରଶ୍ନନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନମ୍। ଜ୍ଞାନୀନ ତତ୍ତ୍ୱଦର୍ଶିନ, ଏହିସବୁ ତତ୍ତ୍ୱ ଦର୍ଶନ କରିବା ପାଇଁ, ଏମାନେ ଏହିସବୁ ଜିନିଷ ଜାଣିବା ପାଇଁ ଏଭଳି ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କୁ ଯାଇକରି ତାଙ୍କୁ ସମ୍ମାନ କରି ତାଙ୍କୁ ସେବା କଲେ, ତାଙ୍କୁ ପ୍ରଶ୍ନ ପଚାରିଲେ ସେସବୁ କଥାର ଉତ୍ତର ପାଇପାରିବା, ନହେଲେ କ'ଣ ଆଇ ହାଭ୍ ଏ କ୍ୱେଶ୍ଚିନ୍ କହିଦେଲେ ହେବ ନା କ'ଣ, ଆଇ ହାଭ୍ ଏ କ୍ୱେଶ୍ଚିନ୍ ଆଙ୍ଗୁଠୁ ଦେଖିକି କହିବେ, ଆଇ ହାଭ୍ ଏ କ୍ୱେଶ୍ଚିନ୍। ତେଣୁ ଏସବୁ ଶିଶୁ ମନ୍ଦିର ରାଧାମୋହନ ସେ ମହାରାଜ ଯେଟା କହୁଥିଲେ, ଏଇଭଳି ଭାବରେ ପ୍ରଶ୍ନ ପଚାରିବାକୁ ପଡ଼ିବ, ଯେ ଆମେ ଗ୍ରହଣ କରିପାରିବା ନାହିଁ, ଗୁରୁ କହିଲେ ମଧ୍ୟ ସେ ଗ୍ରହଣ କରି, ଯଦି ଆମର ଯଦି ଅହଂଭାବ ଥିବ ଆମେ ଇଏ କ'ଣ ଗୁରୁ ଜାଣିଛି, ମୁଁ ବହୁତ କଥା ଜାଣିଛି, ଏଇ ଭାବ ଥିଲେ ଆମେ ବୁଝିପାରିବା ନାହିଁ, ଗ୍ରହଣ କରିପାରିବା ନାହିଁ। ଏଇଟା ହେଉଛି ଜ୍ଞାନଟା ଅବତରଣ ମାଧ୍ୟମରେ ଆସୁଛି, ଅବତରଣ ଡିସେଣ୍ଡିଂ ପ୍ରୋସେସ୍, ଆସେଣ୍ଡିଂ ପ୍ରୋସେସ୍, ଦୁଇଟି ଉପାୟ ରହିଛି। ବୈଜ୍ଞାନିକମାନେ ଆସେଣ୍ଡିଂ ପ୍ରୋସେସ୍ ଯାଉଛନ୍ତି, ଏଇଭଳି ଭାବରେ ଯାଇ 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 ଲକ୍ଷ କୋଟି ବର୍ଷ ଗଲେ ପରେ ମଧ୍ୟ ଜାଣିପାରିବେ ନାହିଁ, କିନ୍ତୁ ଡିସେଣ୍ଡିଂ ପ୍ରୋସେସ୍ ଯଦି ଅବତରଣ ପନ୍ଥରେ ଯଦି ଆମେ ବିନୟ ସହକାରେ ଗ୍ରହଣ କରିବା ତାହେଲେ ଜ୍ଞାନଟାକୁ ପ୍ରାପ୍ତ ହେବା, ନହେଲେ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଇଏ ଯେଉଁ କୁହାଯାଇଛି ଯେ ଗଲେ ମୈତ୍ରେୟ ମୁନି ସେ କଥା ଯାଇ କହିଲେ କେଉଁଠି ଆମେ ସୁଖ ପ୍ରାପ୍ତ ହେବା, ତେଣୁ ଏଇ କଥା ମଧ୍ୟ ସନାତନ ଗୋସ୍ୱାମୀ କହିଲେ ମହାପ୍ରଭୁଙ୍କୁ, କାହିଁକି ଆମେ ଦୁଃଖ ଆସୁଛି, ମୁଁ ଚାହୁଁନାହିଁ ଦୁଃଖ କିନ୍ତୁ କାହିଁକି ଦୁଃଖ ଆସୁଛି। ଏଇ ଯେଉଁ ଜିଜ୍ଞାସା ଆରମ୍ଭ ହେଲେ ଜଣେ ଯେତେବେଳେ ତା'ର ବୁଝିବାକୁ ପଡ଼ିବ, ତା'ର ଭାଗ୍ୟ ଉଦୟ ହେଲା, ଜଣେ ଗୁରୁଙ୍କ ପାଖକୁ ଯିବ, ସେ ଗୁରୁଙ୍କ ପାଖକୁ ଯାଇ ଭକ୍ତିଲତାକୁ ପ୍ରାପ୍ତ ହେବ। ଭକ୍ତିଲତା ପ୍ରାପ୍ତ ହେଲେ ଆସ୍ତେ ଆସ୍ତେ ସେ ଭକ୍ତିଲତା ବଢ଼ି 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 ଭଗବତ ପାଦପଦ୍ମ ରୂପକ କଳ୍ପତରୁର ଭଗବାନ ପାଦପଦ୍ମ ରୂପ କଳ୍ପତରୁର ସେ ଆଶ୍ରୟ ନେବ ଏ ଭକ୍ତିଲତା, ସେହି ସମୟରେ ଯାଇକି ସେ ସବୁକିଛି କୃଷ୍ଣ ପ୍ରେମ ପ୍ରାପ୍ତ ହେବ, ଜୀବନର ଅନ୍ତିମ ଲକ୍ଷ୍ୟକୁ ପ୍ରାପ୍ତ ହେବ କୃଷ୍ଣ ପ୍ରେମ, ଏ ହେଉଛି ଅନ୍ତିମ ପ୍ରୟୋଜନ। ତେଣୁ ସିଧାସଳଖ ନ ପଚାରିକି ସେ ଏଇଭଳି ଭାବରେ ପଚାରିଥିଲେ କେଉଁ କିଭଳି ଭାବରେ ଆମେ ଯୁକ୍ତ ହେବା, ତେଣୁ ମୈତ୍ରମାନେ ତାଙ୍କୁ ସବୁ ଉପଦେଶ ଦେଇଥିବେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି। ଏସବୁ ପ୍ରାପ୍ତ ହୋଇକି ତାପରେ ଯିବେ ଧୃତରାଷ୍ଟ୍ର ପାଖକୁ ଯିବେ, ଭାଇଙ୍କ ପାଖକୁ ତାହା ମନେ ପଡ଼ିବ, ଏବେ ଯାଇକିରି କହିବେ ଆପର ଏଇ ଅଧ୍ୟାୟରେ ସବୁ ବର୍ତ୍ତମାନ କୁହାଯିବ, ଇଏ ଯେଉଁ କହିବେ ଯେଉଁ ରହିଛନ୍ତି ଅକ୍ରୁର, ଆ ପରେ ଯାଇକିରି କହିବେ ଧୃତରାଷ୍ଟ୍ର କହିବେ ଭଗବାନ ଯେଉଁ କଥା କହିଛନ୍ତି ଠିକ୍ ଭାବରେ ବ୍ୟବହାର କରିବା ପାଇଁ ଧର୍ମନୀତି ଅନୁସାରେ କାର୍ଯ୍ୟ କରିବା ପାଇଁ ଏଇଭଳି ଭାବରେ କହିବେ, କିନ୍ତୁ ସେ ଶୁଣିବେ ନାହିଁ। ଧୃତରାଷ୍ଟ୍ର ମହାରାଜଙ୍କୁ ସମସ୍ତ ଜ୍ଞାନ ଦେଇଛନ୍ତି, ତାଙ୍କର ପିତା ନିଜେ ବ୍ୟାସଦେବ ସେ ଜ୍ଞାନ ଦେଇଛନ୍ତି, ଏଇଠି ଭଗବାନ ଅକ୍ରୁର ବର୍ତ୍ତମାନ କହୁଛନ୍ତି ଭଗବାନଙ୍କ ସନ୍ଦେଶ କହିବେ, ଏବଂ ତାପରେ ଅନ୍ତିମ ସମୟରେ ମଧ୍ୟ ଯେତେବେଳେ ଅଶୀ ବର୍ଷ କାଳ, ଅଶୀ ବର୍ଷ ଆଗକୁ ବିତିଯିବ, ଶୁଣିବେ ନାହିଁ କିଛି କଥା, ଏହିଭଳି ଭାବରେ ସବୁ ଘଟଣା ହେବ ତ କଥା ଆସିବ। ତେବେ ଯେଉଁ ରହିଛି ବିଦୁର ଏ ଯେଉଁ କ'ଣ ଧୃତରାଷ୍ଟ୍ର, ଯେତେ ଯାହା ସବୁ କହିଲେ ମଧ୍ୟ ସେ କିଛି ଶୁଣିବେ ନାହିଁ, ଏମିତିକି ମହାଭାରତ ଯୁଦ୍ଧରେ ଯେଉଁ ସଞ୍ଜୟ ମଧ୍ୟ କହିବେ, ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯଦି ଚାହିଁବ ତୁମ ପୁତ୍ରଙ୍କୁ ଖବର ଦେବ, ଯେଉଁ ରହିଛି ଯେଉଁ କହିଲେ ଅନ୍ତିମରେ ସେ ଶ୍ଳୋକଟି କହିଲେ, କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତିର ମତିର ମମ। ଆଚାର୍ଯ୍ୟମାନେ କହନ୍ତି ଏ ଶ୍ଳୋକ କହିବାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ମଧ୍ୟ ସମୟ ଅଛି, ଯେଉଁଠି ଭଗବାନ ଅଛନ୍ତି ଯୋଗେଶ୍ୱର ସିଏ ସବୁକିଛି କରିପାରିବେ, ଯେଉଁଠି ପାର୍ଥ ରହିଛନ୍ତି ଧନୁର୍ଦ୍ଧର ଏବଂ ସେଠି ସେଠି ସବୁକିଛି ଶ୍ରୀ ସବୁକିଛି କ'ଣ ସମୃଦ୍ଧି ବିଜୟ ସେଠି ଆସିବ ଏବଂ ନୀତି ସବୁ ରହିବ ଧ୍ରୁବ ସବୁବେଳ ପାଇଁ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ କଥା ଅଛି, କିନ୍ତୁ ତଥାପି ଧୃତରାଷ୍ଟ୍ର ଶୁଣିଲେ ନାହିଁ, କିନ୍ତୁ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ସେ ସବୁ ଶୁଣିସାରିଲା ପରେ ମୈତ୍ରମୁନି ପାଖରୁ ଶୁଣିସାରିଲା ପରେ ସେ ଯିବେ ଯିବେ ଯାଇକିରି ହସ୍ତିନାପୁରରେ ଧୃତରାଷ୍ଟ୍ର ଏଭଳି କଥା କହିବେ, ଏ ଦଶମ ସ୍କନ୍ଧରେ ଆସିବ ଏକଥା, ଏ ପ୍ରଥମ ସ୍କନ୍ଧ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଇଟା ଆଗୁଆ ବର୍ଣ୍ଣନା କରାଯାଇସାରିଛି। ତେଣୁ ଏଇ ଏଇଭଳି ଭାବରେ ହେଲା ପରେ ସେ ଯାଇକିରି ଘର ଛାଡ଼ିକି ଯିବେ, ଏସବୁ କଥା ରହିଛି। ତେଣୁ ଏଇ ଭୌତିକ ଜଗତକୁ ସେଇଥିପାଇଁ ଦୁଃଖାଳନ କରାଯାଇଛି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଚିନ୍ତା କରିବେ କାହିଁକି ଏ ଭୌତିକ ଜଗତ ଦୁଃଖାଳନ କରାଯାଇଛି, ବା କିନ୍ତୁ ଯେଉଁ ସେ ଜାଣିନାହାନ୍ତି ସେ ଏଇଭଳି ଭାବରେ କହିବେ କାହିଁକି ଦୁନିଆ ବନାଇ କ୍ୟା ତୁମର ମନ ବି ସମାଇ କ'ଣ ତୁମ ମନରେ ଆସିଲା, ମନ ଦୁଃଖାଳନ କରିଛନ୍ତି କାହିଁକି, ନା ଆମେ ଭଗବାନଙ୍କୁ ସ୍ମରଣ କରିବା ସେଇଥିପାଇଁ ଭଗବାନ ଦୁଃଖାଳନ କରିଛନ୍ତି। ତେଣୁ ଏ ଯେଉଁ ରହିଛି ଏ ଯେଉଁ ଦୁଃଖାଳୟ କରିଛନ୍ତି, ଭଗବାନ ଚାହିଁଥିଲେ ବହୁତ କିଛି ଜଗତ ସୁଖାଳୟ କରିପାରିଥାନ୍ତେ, ଭଗବାନ ଭକ୍ତ ପାଇଁ ମଧ୍ୟ ଏଇଟା ଦୁଃଖାଳୟ ନୁହଁ, ଆମେ ଗତକାଲି କହୁଥିଲୁ ସେ କଥା, ତାଙ୍କ ପାଇଁ ଏଇଟା ସୁଖାଳୟ ଜଗ କ'ଣ ବିଷମପୂର୍ଣ୍ଣ ସୁଖାଳୟ, ତାଙ୍କ ପାଇଁ ଏଇଟା ଦୁଃଖାଳୟ ନୁହଁ, କାରଣ ସେମାନେ ଭଗବାନଙ୍କ ଶରଣୀରେ ଅଛନ୍ତି, ଭଗବାନଙ୍କ ଆରାଧନା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କୁ ଯେଉଁମାନେ ଆରାଧନା କରିବେ ତାଙ୍କ ପାଇଁ ବହୁତ ଜଗତ ଦୁଃଖାଳୟ ନୁହଁ, ଏଇଟା ସୁଖାଳୟ ହୋଇଯିବ, ଜଗ ବିଶ୍ୱପୂର୍ଣ୍ଣ ସୁଖାଳୟ ବୋଲି କୁହାଯାଇଛି, ପ୍ରବୋଧାନନ୍ଦ ସରସ୍ୱତୀ ଯେଉଁଟା କହିଛନ୍ତି ସେ କଥା ଚୈତନ୍ୟ ଚନ୍ଦ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ରହିଛି କୁନ୍ତିଦେବୀ ସେଇଟା କହୁଛନ୍ତି, ସେ ତାଙ୍କର ପରିସ୍ଥିତି କିଭଳି ଭାବରେ ଯେ କିଭଳି ରହିଛନ୍ତି ନା, ସପତ୍ନ ମଧ୍ୟ ଶୁଚନ୍ତି ହରିଣା ବୃକାଣା ହରିଣୀ ମିବ, ବୃକାଣା ବୃକମାନ ମଧ୍ୟରେ ବ୍ୟାଘ୍ର ବିଶେଷଣା ବ୍ୟାଘ୍ର ଭଳି ରହିଛନ୍ତି ଶତ୍ରୁ ସବୁ ରହିଛନ୍ତି, ପିଲାଦିନ ସବୁ ଆମେ ତା ପୂର୍ବରୁ ବର୍ଣ୍ଣନା କରିଛନ୍ତି କେମିତି ପିଲାଦିନରୁ ଭୀଷ୍ମ ଭୀମଙ୍କୁ ଦେଇଥିଲେ ବିଷ ଦେଇଥିଲେ, ବିଷ ଦେଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ଏଭଳି ଭାବରେ ଚାଲିଛି ଯୋଜନା ଚାଲି ସରିନାହିଁ, ଅନ୍ତିମ ସମୟ ପର୍ଯ୍ୟନ୍ତ ଚାଲି କେମିତି ତାଙ୍କୁ ହତ୍ୟା କରିବେ ଏଭଳି ଭାବରେ ଚାଲିଛି। ତେଣୁ ଏଇଭଳି ପରିସ୍ଥିତିରେ ଜଣେ ଚାହିଁବ ସନ୍ତୋଇଷ୍ୟତି ମାଂ ବାକ୍ୟେଇ, ସାନ୍ତ୍ୱନା ଚାହିଁବେ ସେମାନେ, ଏତେ ବଡ଼ ବ୍ୟକ୍ତି ହେଲେ ମଧ୍ୟ ତାଙ୍କୁ ସାନ୍ତ୍ୱନା ଦରକାର, ସାନ୍ତ୍ୱନା ଆବଶ୍ୟକତା ରହିଛି, ସାନ୍ତ୍ୱନା ଭୌତିକ ଜଗତରେ ରହିଛି, ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ସମସ୍ତେ ଚାହୁଁଛନ୍ତି ସାନ୍ତ୍ୱନା ପାଇବା ପାଇଁ, ସାନ୍ତ୍ୱନା କିଏ ଦେବ? ଆମର ଡେଲ୍ କାର୍ନେଜ୍ ଦେଉଥିଲେ ସାନ୍ତ୍ୱନା, ଆମର ମନେ ଅଛି ଆମ ପିଲା ଆମର ଅନ୍ୟବେଳେ ଯୁବକ ବୟସରେ ଆମର ମଧ୍ୟ ବହୁତ ପ୍ରକାର ଏଇଭଳି ଭାବରେ ଚିନ୍ତା ଥିଲା, ସୂଚନା ଥିଲା, ସ୍ୱଚ୍ଛନ୍ଦିମ୍ ଯେଉଁ କୁହାଯାଇଛି ସମସ୍ତଙ୍କର ସେଇଭଳି ଭାବରେ ସୂଚନା ଅଛି, ତେଣୁ ଏହିସବୁ ଯେଉଁ ରହିଛି ଆମେ ଜାଣିନଥିଲୁ କେଉଁଠିକି ଯିବାକୁ ପଡ଼ିବ, ଆମେ ସେ ଯେଉଁ ବେଷ୍ଟ ସେଲର ସେ ସମୟରେ ଥିଲା, ସେ ସମୟରେ ବର୍ତ୍ତମାନ କ'ଣ ଜାଣିନି, ସେ ସମୟରେ ଥିଲା ବେଷ୍ଟ ସେଲର, ମିଲିୟନ୍ସ ଅଫ୍ କପି ସବୁ ବହି ସବୁ ଲୋକ ଡିଷ୍ଟ୍ରିବ୍ୟୁଟ୍ ହେଇଥିଲା ପୃଥିବୀ ଭିତରେ, ଏଭଳି ଡେଲ୍ କାର୍ନେଜ୍ ଜଣେ ଥିଲେ, ଆମେ ତାଙ୍କ ବୟସ ପଢ଼ୁଥିଲୁ, ସିଏ କି ସାନ୍ତ୍ୱନା ଦେବେ? ଭଗବାନଙ୍କର ଶରଣ ଛାଡ଼ିଦେଲେ ତୁମେ ଯେତେ ଇଏ କର, ଯେତେ ଦର୍ଶନ ଗ୍ରହଣ କର, ଯାହା କର, କିନ୍ତୁ କୌଣସି ସାନ୍ତ୍ୱନା ଆମେ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଏ ସାନ୍ତୋଷ୍ୟତି ମହା ବାକ୍ୟେଇ, ଭଗବାନଙ୍କର ବାକ୍ୟ, ଭଗବାନ ବଚନ, ଏତେ ମଧୁର ବଚନ ରହିଛି, ଗୋପୀମାନେ ସେଇଟା କହୁଛନ୍ତି, ଭଗବାନ ବଚନ, ମଧୁରାୟା ଗିରା ବର୍ଗୁବା କୟା ବୋଧ ମନୋ ଗୟା ପୁଷ୍କରେ କ୍ଷଣ ବିଧି କରିମା ବିରମୁୟତି ଅଧର ସିଧୁନା ପାୟସ୍ୱନା। ମଧୁରା ଗିରା, ଗିରା ଯେଉଁ ରହିଛି ବଚନ, ଏ କହୁଛନ୍ତି ନା ବାକି ତାଙ୍କର ବଚନ, ଆଉ ପୂର୍ବରୁ ଯେଉଁ ଶ୍ଳୋକଟି ଥିଲା ଏ ଶ୍ଳୋକରେ କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି, ରାଧାକୃଷ୍ଣ ସ୍ୱାମୀ ମହାରାଜ ମଧ୍ୟ କହିଛନ୍ତି ସେ କଥା, ଯେ କୁନ୍ତୀ ଯେତେବେଳେ ଭଗବାନଙ୍କର ଦାମୋଦର ଲୀଳାରେ ମାଆଙ୍କୁ ଯଶୋଦା ବାନ୍ଧୁଥିଲେ, 3 ବର୍ଷ ଯେତେବେଳେ ଭଗବାନଙ୍କୁ ହେଇଥିଲା, ସେହି ସମୟରେ କୁନ୍ତୀ ଦେବୀ ସେ ଗୋକୁଳରେ ଥିଲେ, ସେଠାକୁ ଦର୍ଶନ କରିଛନ୍ତି, ତା'ପର ପ୍ରଥମ ସନ୍ଧ୍ୟା ଅଷ୍ଟମ ଅଧ୍ୟାୟରେ ସେ ଶ୍ଳୋକ ଆସିବ, ସେଇଥିରୁ ଜଣାପଡ଼ୁଛି ସେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ରୂପ ଦର୍ଶନ କରିଛନ୍ତି, ଏବଂ ବଳରାମଙ୍କ ରୂପ ମଧ୍ୟ ଦର୍ଶନ, ସେଥିପାଇଁ କହିଲେ ନା ସୁନ୍ଦର ରୂପ, ଯେଉଁ ପୁଷ୍କରେ କ୍ଷଣ, ପୁଷ୍କର ଯେଉଁ ପଦ୍ମ ନୟନକୁ କେତେବେଳେ ଆମେ ଦେଖିପାରିବା କି, କୃଷ୍ଣ ବା ବଳରାମ ଦେଖିଥିଲେ ତାଙ୍କୁ ସେହି ସମୟରେ ଦେଖିଥିଲେ, ତେଣୁ ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି, ସେ ରୂପକୁ ଚିନ୍ତା କରୁଛନ୍ତି, ଆମେ ଦେଖିପାରିବୁ କି, ଖାଲି ରୂପ ଦେଖିବୁ ତା ନୁହଁ, ତାଙ୍କ କଥା ମଧ୍ୟ ଶୁଣିବୁ। ଜଣେଇଛନ୍ତି ଯେତେ ଫିଲ୍ମ ବଡ଼ କ'ଣ, ଯେତେ ବେଷ୍ଟ ବକ୍ସ ଅଫିସ ହି ଫିଲ୍ମ ହେଉ ନା କାହିଁକି, ଯେତେ ଚିତ୍ର ଥାଉ ନା କାହିଁକି, ଆ ଯଦି ସାଉଣ୍ଡ ନ ଆସିବ କି ଯିବ ସେଠିକି, ସାଉଣ୍ଡ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଖାଲି ରୂପରେ ତେଣୁ ସନ୍ତୁଷ୍ଟ ହୋଇପାରିବନି, କଥା ଦରକାର, କଥା କହିବାର ଅଛି, ତେଣୁ ସେ କଥା ଯେଉଁ ରହିଛି ଭଗବାନ କଥା ମଧ୍ୟ ଶୁଣୁଥିଲେ, ସେଠି ଯେଉଁ ଭଗବାନ କହିଥିଲେ ଛୋଟ ପିଲା ହିସାବରେ କେତେ କଥା ସବୁ କହିଛନ୍ତି, ସେଠି ମା ଯଶୋଦାଙ୍କୁ, ନନ୍ଦ ବାବାଙ୍କୁ ସବୁ, କୁନ୍ତୀ ଦେବୀଙ୍କୁ ମଧ୍ୟ କହିଥିବେ, ଗୁଆ ବୋଲି ସମ୍ବୋଧନ କରି ନାନୀ ପିସ ନାନୀ ସମ୍ବୋଧନ କରି ତାଙ୍କ ସହିତ କଥା ହୋଇଥିବେ, 3 ବର୍ଷର ଲୀଳା ଭଗବାନଙ୍କର, ଏସବୁ ସବୁ ମନେ ଅଛି, ସେ ବାକ୍ୟକୁ ସବୁ ମନେ ରଖିଛି, ସବୁ ଶୁଣୁଛନ୍ତି ତାଙ୍କର କଥା, ଭଗବାନଙ୍କ ମେଘ ଗମ୍ଭୀର ଗିରା, ଭଗବାନ ବାକ୍ୟ, ତେଣୁ ଭଗବାନଙ୍କ ବାକ୍ୟ ହେଉଛି ମେଘ ଗମ୍ଭୀର ଗିରା, ଏଭଳି ଭାବରେ ସାକ୍ଷାତ ଶୁଣିଥିଲେ, ଯେଉଁ ରହିଛନ୍ତି ଭଗବତ ଗୀତା ଯେଉଁ କହିଲେ ସଞ୍ଜୟ, ଭଗବାନଙ୍କର କଥାକୁ ସାକ୍ଷାତ ଶୁଣିଥିଲେ ସେ, ଆମେ ଭଗବାନଙ୍କ ବଚନକୁ ଶୁଣିପାରୁନାହିଁ, ଆମେ ଇନଡାଇରେକ୍ଟଲି ଶୁଣୁଥିଲେ, କିନ୍ତୁ ସେ ଡାଇରେକ୍ଟଲି ଶୁଣୁଥିଲେ ଭଗବାନ କଥାକୁ, ଭଗବାନ କଥା ମଧ୍ୟ ସେହିଭଳି ଭାବେ ମଧୁର, ମଧୁରିଆ ଗିରା, ତେଣୁ ଏଠି କହୁଛନ୍ତି କୁନ୍ତୀଦେବୀ କହୁଛନ୍ତି ଯେ ସାନ୍ତୋଇଷ୍ୟତି ମାଂ ବାକ୍ୟେଇ, ତାଙ୍କର କଥା ଶୁଣିଲେ ଜଣେ ସାନ୍ତ୍ୱନା ପ୍ରାପ୍ତ ହୋଇଯିବ, ଏତେ ବଡ଼ ଦୁଃଖ ହେଉ, ଅର୍ଜୁନଙ୍କର ତଣ୍ଟି ଶୁଖି ଯାଉଥିଲା, ଯେତେବେଳେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅର୍ଜୁନ କହିଲେ ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ସେନା ଅର୍ଜୁନ ତ ଯୁଦ୍ଧ କରିବା ପାଇଁ ବସିଯାଇଥିଲେ, କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କଲେ, ଭଗବାନ ଅର୍ଜୁନଙ୍କ ମନରେ ଚିନ୍ତା ଆସିଲା, ମୁଁ ଟିକିଏ ମଝିରେ ଯାଇକି ଦେଖିବି, ତାପରେ ଯୁଦ୍ଧ କରିବି, ଏଇଭଳି ଭାବେ ଚିନ୍ତା କରି କହିଥିଲେ, କିନ୍ତୁ ଭଗବାନ ଯେତେବେଳେ ମଝିରେ ରଖିଦେଇକି ରଥକୁ କହିଲେ, ଦେଖ ସମବେତାନ ପଶ୍ୟତାନ ସମବେତାନ କୁରୁନେତି,
ଉପାସ ପାର୍ଥ ପଶେଇତାନ ସମବେତାନ କୁରୁନୀତି ଦେଖ ପାର୍ଥ ଏସବୁ କୁରୁମାନେ ଏଇଠି ବସିଛନ୍ତି ଏଇଭଳି ଭାବରେ କହିଲେ କହିଲେ ଯେତେବେଳେ ସେତେବେଳେ ଭଗବାନ ଚାହୁଁଥିଲେ ତାଙ୍କର ହୃଦୟରେ ବିଷାଦ ସବୁ ଆସିଗଲା ଅର୍ଜୁନ ବିଷାଦ ଯୋଗ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବିଷାଦ ଆସିଗଲା ତେଣୁ ସେ କୁହାଉଛି ଦୃଷ୍ଟିମ ସୁଜନ କୃଷ୍ଣ ଯୁଧୁଷୁ ଶଙ୍କ ସିଦ୍ଧମ ସିଦ୍ଧନ୍ତି ମମ ଗାତ୍ରାଣୀ ମୁଖଂ ପରି ଶିଷ୍ୟତି ଏମିତି କହିବେ ପ୍ରଭୁ ଦୃଷ୍ଟିମ ସୁଜନ ମୋର ସୁଜନମାନଙ୍କୁ ଦେଖିଲି ଦୃଷ୍ଟିମ ସୁଜନ କୃଷ୍ଣ ଯୁଧୁଷୁ ଶଙ୍କ ସିଦ୍ଧମ ଏମାନେ ସବୁ ଯୁଦ୍ଧ କରିବା ପାଇଁ ଆସିଛନ୍ତି ସିଦ୍ଧନ୍ତି ମମ ଗାତ୍ରାଣୀ ଶରୀର ତାଙ୍କର କମ୍ପିବାକୁ ଆରମ୍ଭ କଲା ମୁଖଂ ପରି ଶିଷ୍ୟତି ମୁଖ ଶୁଖିଗଲା ତାଳୁ ଶୁଖିଗଲା ବିପତୁଶ୍ଚ ଶରୀର ମେ ରୋମହର୍ଷ ଯାଏତେ ଶରୀରରେ କମ୍ପନ ଆସିଲା ବିପତୁ ରୋମହର୍ଷ ଆସିଗଲା ରୋମହର୍ଷ ହୋଇଗଲା ଗାଣ୍ଡିବ ଶରୀର ଶରୀରରେ କ୍ଷମତା ରହିଲାନି ଗାଣ୍ଡିବ ଗାଣ୍ଡିବ ଧନୁକୁ ଧାରଣ କରିବା ପାଇଁ ଗାଣ୍ଡିବ ସଂସ୍ୟ ହସ୍ତାତ୍ ତୋକ ଚାହିଁ ପରିଦେହେତେ ଗାଣ୍ଡିବ ସବୁ ତଳକୁ ଖସିଗଲା ଆଉ ରହି ଧରିପାରିଲେ ନାହିଁ ରଥ ଉପରେ ପଡ଼ିଗଲା ଏବଂ ତୋକ ଚାହିଁବ ଶରୀର ଶରୀର ତାଙ୍କୁ ଯେମିତି ଜଡ଼ିବା ପାଇଁ ଲାଗିଲା ଦୁଃଖ ଚାହିଁବ ଶରୀର ଏଇଭଳି ଭାବରେ ଦୁଃଖର ଅବସ୍ଥା ହେଉଛି ଏଇଭଳି ଭାବରେ ଦୁଃଖ ଶୋକ ଅବସ୍ଥାରେ ଏଇଭଳି ଭାବରେ ଅବସ୍ଥା ହେବ କିନ୍ତୁ ଭଗବାନ ଯେତେବେଳେ କହିଲେ ଭଗବାନ କହିଲେ ଦ୍ୱିତୀୟ ଅଧ୍ୟାୟରେ କହିଲେ କାହିଁକି ସୂଚନା କରୁଛ ଅର୍ଜୁନ କାହିଁକି ସୂଚନା କରୁ ନ ତମ ଶୋଚିତ ମରସି ଦ୍ୱିତୀୟ ଅଧ୍ୟାୟରେ ବହୁତ ପ୍ରକାର ଉଦାହରଣ ନ ତମ ଶୋଚିତ ମରସି କାହିଁକି ତମେ ସୂଚନା କରୁଛ କାହିଁକି ସୂଚନା କରୁଛ କାହିଁକି ସୂଚନା କରୁଛ ଏଇଭଳି ଭାବରେ ଅବକ୍ତୋୟମ୍ ଅଚିନ୍ତୋୟମ୍ ଅବିକାର୍ଯ୍ୟମୟମ ଉଚ୍ଚତେ ତସ୍ମାଦୈନମ୍ ବିଦିତ୍ୱନ ନାନ ଶୋଚତି ମହରସି ତମର କୌଣସି କାରଣରୁ ସୂଚନା କରିବାର ଆବଶ୍ୟକତା ନାହିଁ କାହିଁକି ନା ରହୁ ଟିକେ କଥା ଟିକେ କମ୍ କୁହନ୍ତୁ ଭାଗବତ କଥା ଚାଲିଛି କଥାରେ ସିନା କାନରେ ସିନା କଥାରେ ମନ ଥିଲା ଆଉ ଏ କଥା ଆପଣଙ୍କ ପାଟିରୁ ବାହାରନ୍ତା ନାହିଁ ଆପଣଙ୍କ ମନଟା ଅନାଡ଼ ବୁଲୁଛି କଥାରେ ମନ ନାହିଁ ଆମର ସେ ଯେଉଁ ଥିଲେ ଶିଷ୍ୟଣ ପ୍ରଭୁ ସେ କାନକୁ ଏମିତି ଦେଇକି ରଖିଥିବେ ସେ ତେଣେ କରୁଥିବେ ପୂଜା କରୁଥିବେ ମୁଁ କ'ଣ ଟିକେ କହିଲେ ସାଙ୍ଗେ ସାଙ୍ଗେ ଧରିବେ ସିଏ ଯାହାର କାନରେ କଥା ନାହିଁ କଥାରେ କାନ ନାହିଁ ସେ ସବୁ ଅନ୍ୟ କଥା ସବୁ ବାହାରିବ ତା'ର ପାଟି ତାଙ୍କ ପାଟି ଗୋଟେ କଥା ଚାଲିଛି ମୁଁ ବହିଆ କହୁଛି ସେଇଟାକୁ ତେଣୁ ଏଇଠି କହୁଛନ୍ତି ଯେ ଅବ୍ୟକ୍ତ ହୋଇଏମ୍ ଅଚିତ ହୋଇଏମ୍ ତମେ ଯେଉଁ ଚିନ୍ତା କରୁଛ କଥମ ଭୀଷ୍ମ ମହମ ସଂକେତ ଜଣଙ୍କ ମଧୁସୂଦନ କେମିତି ମୁଁ ଭୀଷ୍ମକୁ ଯୁଦ୍ଧ କରିବି ଏସବୁ କଥା କହୁଛ ଇଏ ଅବ୍ୟକ୍ତ ବିଭିନ୍ନ ଫିଲୋସଫର୍ମାନେ ଯିଏ ଯାହା କହୁଛନ୍ତି ସେ ବିଷୟରେ ମଧ୍ୟ ଚିନ୍ତା କଲେ ମଧ୍ୟ ଆମର କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ଅବ୍ୟକ୍ତ ହୋଇଏମ୍ ଯଦି ଯେଉଁମାନେ କହିବେ ଏ ନଥିଲା ଶରୀର ନଥିଲା ସୃଷ୍ଟି ହେଲା ପୁଣି ନଷ୍ଟ ହୋଇଯିବ ଏଇଭଳି ଭାବରେ କେତେଜଣ ଦାର୍ଶନିକ ଅଛନ୍ତି କହନ୍ତି ସେଇଟା ହେଲେ ମଧ୍ୟ ଅବ୍ୟକ୍ତୋୟମ୍ ଅଚିନ୍ତୋୟମ୍ ଅବିକାର୍ଯ୍ୟମ୍ ବା ଏକୁ ଯେଉଁ ଆତ୍ମା ଯେଉଁ ରହିଛି ଆତ୍ମାକୁ ଆମେ ଦେଖିପାରିବା ନାହିଁ ଆମେ ଚିନ୍ତା କରିପାରିବା ନାହିଁ ତାହାର ବିକାର ନାହିଁ ଆମେ ମୁଚ୍ଛତି ତସ୍ମାତ୍ ଏନ ବିଦିତ୍ୱନ ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିବା ଆମର କୌଣସି ସୂଚନା କରିବାର ନାହିଁ ନାନୁ ସୂଚିତ ମହର୍ଷି ଅର୍ଥାତ୍ ଚେନ ନିତ୍ୟମ୍ ଜାତମ୍ ନିତ୍ୟମ୍ ବା ମନୁଷ୍ୟ ମୃତ ତଥାପି ତମ ମହାଭାବ ନାହିଁ ନା ସୂଚିତ ମହର୍ଷି ତଥାପି ଯଦି ତମେ ଭାବୁଛ ଇଏ ହେଉଛି ଆଗରୁ ନଥିଲା ଯାହା ତ ହେଉଛି ପୁଣି ନଷ୍ଟ ହୋଇଯାଉଛି ଯଦି ସେଭଳି ଭାବରେ କେତେଜଣ ଫିଲୋସଫର କହନ୍ତି ଏ ସୃଷ୍ଟି ହେଲା ଚାଲିଗଲା ଏହିଭଳି ଭାବରେ ଯଦି ସେଇଥିମଧ୍ୟ ଚିନ୍ତା କରିବ ତାହେଲେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁ ନହେଲେ ସୋଚନ୍ତି ମରିଛି ଯାହା ତ ସେଇ ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ ସେ ତସ୍ମାତ ପରିହାର୍ଯ୍ୟ ନତମ ସୋଚନ୍ତି ମରିଛି ଏ ଜୀବ ଯେଉଁ ରହିଛି ଆତ୍ମା ଏ ଜନ୍ମ ହେଉଛି ମାନେ ତାହାର ମୃତ୍ୟୁ ରହିଛି ମୃତ୍ୟୁ ହେଉଛି ମାନେ ତାର ଜନ୍ମ ହେବ ତେଣୁ ସୂଚନା କରିବାର ଆବଶ୍ୟକତା ନାହିଁ ସେଇଭଳି ଭାବରେ ଅବ୍ୟକ୍ତାଧୀନ ଭୂତାନି ବ୍ୟକ୍ତ ମଧ୍ୟାହ୍ନି ଭାରତ ଅବ୍ୟକ୍ତ ନିଧନ ନେବ ତତ୍ରକା ପରିଦେବ ନା ଇଏ ଯେଉଁ ରହିଛି ଅବ୍ୟକ୍ତରୁ ଆରମ୍ଭ ହେଲା ପୁଣି ଅବ୍ୟକ୍ତ ହୋଇଯିବ ତାହେଲେ କାହିଁକି ମଝିରେ କାହିଁ ଏତେ ଚିନ୍ତା କରିବ କୌଣସି କାରଣରୁ ସୂଚନା କରିବାର ଆବଶ୍ୟକତା ନାହିଁ ଏଇଭଳି ଭାବରେ ଅନ୍ତିମରେ କହିଲେ ଭଗବାନ ମା ସର୍ବଧର୍ମାନ୍ ପରିତ୍ୟଜ ମା ମେକମ୍ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପ ବିମୁଖେ ସାଇ ମା ସୂଚ ସୂଚନା କର କୌଣସି କାରଣରୁ ତୁମେ ସୂଚନା କରିବାର ଆବଶ୍ୟକତା ନାହିଁ ଭଗବାନ ଅଛନ୍ତି ରକ୍ଷା କରିବେ ତେଣୁ ଯେଉଁମାନେ ମୃତ୍ୟୁଦେବୀ ଇଏ ଆମ ପାଇଁ ସୂଚନା ହେଉଛି ଭଗବାନଙ୍କର ଭଗବାନଙ୍କୁ ଅବଶ୍ୟ ସମସ୍ତେ ଚାହିଁବେ ଭଗବାନ ପ୍ରାପ୍ତ ଭାବେ ସମସ୍ତେ ଚାହିଁବେ ଏ ଦୁଃଖ ପାଇଁ ସୂଚନା କରୁନାହାନ୍ତି ମୃତ୍ୟୁଦେବୀ କାହିଁକିନା ସେ କହିବେ ବିପଦ ଆସନ୍ତୁ ତାହା ମୋର ସବୁବେଳେ ବିପଦ ଆସୁ ଏଇଭଳି ଭାବରେ ସେ ପ୍ରାର୍ଥନା କରିବେ ସେ କହିବେନି ବିପଦ ନ ଆସୁ ବୋଲିକିରି କହିବେ ନାହିଁ ତେଣୁ ଇଏ ଯେଉଁ ରହିଛନ୍ତି ସାନ୍ତୋଇଷତି ମା ବାକ୍ୟଂ, ମୋତେ ଏ ଯେଉଁ ସାନ୍ତ୍ୱନା ଦେବେ, ଯେଉଁ କଥା କହିବେ, ଆସିଲେ କଥା କହିବେ, କିଛି ଭଗବାନ ଆସିବେ କଥା କହିବେ, ବହୁ ସମୟରେ ଆସିଛନ୍ତି ଭଗବାନ ହସ୍ତିନାପୁରକୁ। ହସ୍ତିନାପୁର ଆପରେ ଏସବୁ ଦେଇସାରିଲା ପରେ ଧୃତରାଷ୍ଟ୍ର ମହାରାଜ ଭାଗ କରିଦେବେ। ଏ ନା ନା ଭାଗ କ'ଣ, ଇଏ ତ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା, ଯୁବରାଜ କରିବେ, ଯୁବରାଜ କରିବେ, ଯୁଧିଷ୍ଠିର ମହାରାଜ ଯୁବରାଜ କରିକି ମଧ୍ୟ ତାଙ୍କୁ ମାରିବା ପାଇଁ ଚେଷ୍ଟା କରାଯିବ। ତାଙ୍କୁ ନେଇକିରି ଯେଉଁ ରହିଛି ବାରଣାସୀ, ଯେଉଁ ବାରଣାବତ ବାରଣାସୀରେ ସେଠି ଗୋଟେ ସୁନ୍ଦର ଗୃହ ନିର୍ମାଣ କରିବେ, ରାଜପ୍ରସାଦ ଭଳିଆ କରିବେ, କହିବେ ଯୁଧିଷ୍ଠିର ତୁମେ ପାଞ୍ଚ ଭାଇ, ଆମର ପୋର ମାନେ ଆମର ପୁତ୍ରମାନେ ଶହେ ଭାଇ ଏଠି କାହିଁକି କଞ୍ଜେଷ୍ଟ୍ରେଟ୍ ରହିବ, ତୁମେ ରାଜା ଯୁବରାଜ ତୁମେ ରାଜା ଭଳି ରୁହ ଏଠି କାହିଁକି, ଯାଇକିରି ତାଙ୍କୁ ପଠାଇଦେବେ ସେଠି ହତ୍ୟା କରିବା ଉଦ୍ଦେଶ୍ୟରେ। ଏଇଭଳି ଭାବରେ ସୂଚନା ଶୁଣିକିରି, କଥା ଶୁଣିକିରି ଏଇଭଳି ଭାବରେ ରହିଲେ, ପୁଣି କଲେ କିଛି ଶୁଣିଲେ ନାହିଁ କିଛି କଥା। ତେଣୁ ତାହାପରେ ସେ ପଳାଇବେ ଭିତରେ ହେଇଯିବେ, ତାପରେ ସେ ବହୁତ କଥା ଅଛି, ଆମେ ସେଇଟା କହିବା ନାହିଁ ଏତେ କଥା, ସେ ସମୟରେ ଆସିଲେ କହିବା। ତେଣୁ ସାନ୍ତୋଷତୀ ମା ବାକ୍ୟ ପିତୃ ଇନାଶ ବାଳକାନ, ତେଣୁ ଭଗବାନ ବିଭିନ୍ନ ସମୟରେ ଆସିକିରି ତାଙ୍କୁ ସାନ୍ତ୍ୱନା ପ୍ରଦାନ, ସାନ୍ତ୍ୱନା କ'ଣ, ଭଗବାନ ଦେଖିଲେ ତ ସବୁ ଦୁଃଖ ଦୂର ହେଇଯିବ, ଆଉ କ'ଣ ଦୁଃଖ ରହିବ, ଭଗବାନ ଦେଖିଲେ ଦୁଃଖ ଦୁଃଖ ଆଉ କେଉଁଠି ଦୁଃଖ ହେଉଛି, ସେଇଟା ହେଉଛି ଦୁଃଖ, ଭଗବାନଙ୍କୁ ଭୁଲିଯିବାଟା ହିଁ ଦୁଃଖ, ଆଉ ଭଗବାନଙ୍କୁ ସ୍ମରଣ କରିବା ହିଁ ସୁଖ। ବିପଦ ବିପଦ ହେଉଛି ବା ଦୁଃଖ ହେଉଛି କ'ଣ ନା ଭଗବାନ ଭୁଲିଯିବା, ସେଥିପାଇଁ ଭଗବାନ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖର ବ୍ୟବସ୍ଥା କରିଛନ୍ତି। ସାନ୍ତୋଷତି ମା ବାକ୍ୟ ଏଇଭଳି ଭାବରେ ସାନ୍ତ୍ୱନା ପ୍ରଦାନ କରିବେ ଭଗବାନର କଥା, ଭଗବାନ ଓ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଯେତେବେଳେ କହିଲେ ଭଗବାନଙ୍କର ଯେତେବେଳେ କଥା କହିଦେଲେ, ଜ୍ଞାନ ପ୍ରଦାନ କଲେ, ଅର୍ଜୁନଙ୍କର ସୂଚନା ଦୂର ହୋଇଗଲା, ଆଉ କୌଣସି ମୋହ ରହିଲା ନାହିଁ, ତାଙ୍କର ମୋହ ଥିଲା, ମୋହର ଏଇଭଳି ଭାବରେ ଚିନ୍ତା କରୁଥିଲେ, କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧା, ଭଗବାନ ବାକ୍ୟରେ ତାଙ୍କର ମୋହ ଦୂର ହୋଇଗଲା, ଜ୍ଞାନ ପ୍ରାପ୍ତ ହୋଇଗଲେ। ସେହିଭଳି ଭାବରେ ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ, ଭଗବାନ ନିର୍ଦ୍ଦେଶ ଯେଉଁମାନେ ଗ୍ରହଣ କରିବେ, ତାଙ୍କର କୌଣସି ସୂଚନା ରହିବ ନାହିଁ। ତେଣୁ ପିତୃହୀନା ଆସ୍ତେ ବାଳ କାମ, ପିତୃହୀନା ଯେଉଁ ପାଞ୍ଚ ଭାଇ ପାଞ୍ଚ ପୁତ୍ର ଅଛନ୍ତି, ପାଣ୍ଡୁ ତ ମୃତ୍ୟୁବରଣ କରିଯାଇଛନ୍ତି, ବର୍ତ୍ତମାନ ସେମାନେ ଅନାଥ, ପିତୃହୀନା କହିଲେ ଦୀନ, ଆମେ ଦୀନ, ଭଗବାନ ହେଉଛନ୍ତି ଦୀନବନ୍ଧୁ, ଦୀନବନ୍ଧୁ ଜଣେ ଜଣେ ଭକ୍ତ ଜଣେ କହୁଛନ୍ତି ଯେ ମୁଁ ଭଗବାନଙ୍କ ଶରଣରେ ଯାଇଥିଲି ଯେ ଭଗବାନ ଭକ୍ତ ବତ୍ସଳ, କିନ୍ତୁ ମୁଁ ଜାଣିଲି ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, କିନ୍ତୁ ମୋର ଭକ୍ତି ନାହିଁ, କ'ଣ ଭଗବାନଙ୍କ ଶରଣରେ ଯିବି, କିନ୍ତୁ ତାପରେ ମୁଁ ଜାଣିଲି ଭଗବାନ ହେଉଛନ୍ତି ଦୀନବନ୍ଧୁ, ଭଗବାନ ଦୀନବନ୍ଧୁ, ତେଣୁ ମୁଁ ଦୀନ ବ୍ୟକ୍ତି, ମୁଁ ଦୀନ ବ୍ୟକ୍ତି, ମୋର ବନ୍ଧୁ ସିଏ ଭଗବାନ ଦୀନବନ୍ଧୁ। ଏଇଭଳି ଭାବରେ ତାଙ୍କର ଆଶା ଆସିଲା, ଏ ଦିନ ଆମେ ଦିନ ଭାବରେ ଭଗବାନ ପ୍ରାର୍ଥନା କରିବା ଦୀନବନ୍ଧୁ। ତେଣୁ ଏ ଶ୍ଳୋକର ଭାଷାରେ ଆମର ଜୀବ ଗୋସ୍ୱାମୀ କହୁଛନ୍ତି ଯେ ନନୁ ସ୍ମରଣେବ ମାମ ଅତ୍ର ପ୍ରାହିଣୋତ୍ ଇତି ଆଶଙ୍କା ଆହ, ଯା ପୂର୍ବରୁ କହିଲେ ନା ଅପି ସ୍ମରନ୍ତି ନ କୃଷ୍ଣ, ବା ଏମାନେ ସବୁ ଅନ୍ୟମାନେ ସ୍ମରଣ କରନ୍ତି କି, କୃଷ୍ଣ ରାମ ଏମାନେ ସବୁ ସ୍ମରଣ କରନ୍ତି କି ପଚାରିଲେ ନା, ତେଣୁ ଯଦି ପ୍ରକୃତ କହିବେ ଯଦି ସ୍ମରଣ ନ କରିଥାନ୍ତେ ମୋତେ କେମିତି ପଠାଇଥାନ୍ତେ, ସ୍ମରଣ କରୁଥିବା ମୋତେ ପଠାଇଲେ ନା। ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ଅନେନ ଆତ୍ମନ ପରମାର୍ଥତ୍ୱ ବ୍ୟଞ୍ଜିତ, ପରମାର୍ଥ ଭାବ ରହିଛନ୍ତି ସିଏ, କିଭଳି ଭାବରେ ମାଙ୍କର ଚିନ୍ତା ନ ହେଉଥିବ, ପୁତ୍ରକୁ ହତ୍ୟା କରିଦେଲେ, ବିଷ ଦେଇଦେଇଥିଲେ, ତାଙ୍କ ପାଖରେ ରହିଛନ୍ତି, କିଭଳି ତାଙ୍କର ଚିନ୍ତା ନ ହେଉଥିବ, କିଭଳି ତାଙ୍କର ଭାବନା ନ ହେଉଥିବ ଆମେ ଚିନ୍ତା କରିପାରିବା। ଆମର ଅବସ୍ଥା ଯଦି ଆମେ ନିଜେ ଆମକୁ ନିଜକୁ ସେଇଠି ରଖିକି ଆମେ ଚିନ୍ତା କରିପାରିବା କ'ଣ ହେଇଥାନ୍ତା ଆମର ଅବସ୍ଥା, କୁନ୍ତିଦେବୀ ଭଳି ଆମେ ଯଦି ହେଇଥାନ୍ତେ ଆମେ କ'ଣ ଚିନ୍ତା କରିଥାନ୍ତେ, ଆମେ କହିବେ ନା ଏ ଆମେ ଦରକାର ନାହିଁ, ଆମେ ଏଠୁ ପଳାଇଯିବା, ଏଠୁ ରହିବା ନାହିଁ, ଆମର ଦରକାର ନାହିଁ ଏ ରାଜ୍ୟ, ଆମେ ଚିନ୍ତା କରିଥାନ୍ତେ ଏଇଟା, ଆମେ ଚିନ୍ତା କରିଥାନ୍ତେ ନା ଏଠୁ ରହିବା, ଚିନ୍ତା କରିଥାନ୍ତେ। ଭଗବାନଙ୍କ ଉପରେ ସେତିକି ଭରସା ଅଛି, ଭଗବାନ ରକ୍ଷା କରିବେ। ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ କହିବେ ନାହିଁ ଆମକୁ ଭୀମକୁ ବିଷଲୋକ ଦେଇଦେଲେ ପୁଣି କ'ଣ କରିବେ, ଏଠି ରହିବା ନାହିଁ, ପଳାଇଯିବା, ଏସବୁ ଚିନ୍ତା କରିପାରିଥାନ୍ତେ, କିନ୍ତୁ ସେଇଠି ରହିଲେ ଏ ଭଗବାନଙ୍କ ଉପରେ ଭରସା, ଭଗବାନଙ୍କ ଉପରେ ଭରସା କରି ରହିଛନ୍ତି ସେମାନେ, ଭଗବାନ ଭକ୍ତ କହିଲେ ଜନ୍ମରୁ ସେମାନେ କେବେ ହେଲେ ଭଗବାନ ଭୁଲି ଯାଆନ୍ତି ନାହିଁ, ଇଏ ହେଉଛି ଶୁଦ୍ଧ ଭକ୍ତଙ୍କର ଲକ୍ଷଣ ହେଉଛି ଏଇଟା। ଜନ୍ମ ଯେଉଁ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେଉଁ ରହିଛନ୍ତି ପରୀକ୍ଷିତୋର୍ଦ୍ଧ ରାଜସ୍ୟ ଜନ୍ମ କର୍ମ ବିଳାପନମ ସଂସ୍ଥା ଚ ପାଣ୍ଡୁପୁତ୍ରାଣ ବକ୍ଷେ କୃଷ୍ଣ କଥ ଦୟମ। ଭକ୍ତ କହିଲେ କ'ଣ, ତାଙ୍କର ଜନ୍ମଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଯଦି ଆମେ ଆଲୋଚନା କରିବା ଭଗବାନ କଥା ହିଁ ଆସିବ। ମୁଁ ଶୁଣୁଥିଲି, ମୋତେ ଇଏ କହୁଥିଲେ, ଆମ ଯୋଗେଶ୍ୱର ପଣ୍ଡିତ କହୁଥିଲେ ଯେ ଆମର ଗୁରୁଦେବ ଯେତେ ପିଲାଦିନେ ତ ତାଙ୍କର ବହୁତ ତାଙ୍କର ପିଲା ପିତା ଚାଲିଗଲେ, ବହୁତ ଅସୁବିଧା ହୋଇଗଲା, ମା ସବୁ ମଧ୍ୟ ପଳେଇଗଲେ, ବାହାରେ ଅନେକ ବିବାହ କରିଗଲେ, ଏସବୁ ବହୁତ ତାଙ୍କୁ ଦାରିଦ୍ର୍ୟରେ କଟିବାକୁ ପଡ଼ୁଥିଲା। ନିଜେ ଚାଷ କରୁଥିଲେ, ହଳ କରୁଥିଲେ, କିନ୍ତୁ ହଳ କଲାବେଳେ ଭଗବାନ ଜୟଦେବଙ୍କର ଗୀତକୁ ବି ତାକୁ ଆନ୍ଦ କରୁଥିଲେ। ହରି ଶୀତ କମଳା କୁଚ ମଣ୍ଡଳ ହେ ଦ୍ରିତ କୁଣ୍ଡଳ ହେ ଦ୍ରିତ କୁଣ୍ଡଳ କଳିତ ଲଳିତ ବନ ମାଳ ଜୟ ଜୟ ଦେବ ହରି। ଭଗବାନଙ୍କର ଭକ୍ତ ଯିଏ ଶୁଦ୍ଧ ଭକ୍ତ, ଜନ୍ମରୁ ସେମାନେ କେବେ ହେଲେ ଭଗବାନ ଭୁଲି ଯାଆନ୍ତି ନାହିଁ। ଆଉ ପାଣ୍ଡବମାନଙ୍କ କଥା କ'ଣ, ଭଗବାନଙ୍କ ଏମାନେ ପାର୍ଷଦ, ସେମାନେ ଭଗବାନ ପାର୍ଷଦ, ତେଣୁ ଏ ଅସୁବିଧାରେ ଆମେ ଯଦି ଥାନ୍ତୁ ଆମେ କହିଥାନ୍ତୁ ନା ଏଠି ରହିବାନି, ଚାଲ ପଳେଇବା, ଆଉ ଚିନ୍ତା କରିଥାନ୍ତୁ। କିନ୍ତୁ ଭଗବାନ ଭକ୍ତ ଭଗବାନଙ୍କୁ ଭରସା ଅବଶ୍ୟ ରଖିବେ, କୃଷ୍ଣ ବିଶ୍ୱାସ ପାଳନ, ତେଣୁ ରହିଛନ୍ତି ସେଠି। ତେଣୁ ସେହି ଅବସ୍ଥାରେ ବର୍ତ୍ତମାନ ଏ ଆର୍ତ୍ତ ଏଇଭଳି ଭାବେ ଦୁଃଖରେ ପଡ଼ିକିରି ବର୍ତ୍ତମାନ କୁନ୍ତି ଦେବୀ କହୁଛନ୍ତି, କହୁଛନ୍ତି ଅନେନ ଆତ୍ମନା ପରମାର୍ଥତ୍ୱ ବ୍ୟଞ୍ଜିତମ୍, ହୃଦୟରେ ଏଇ ଆର୍ତ୍ତ ଆତ୍ମନାଦ ଆସୁଛି। ଏଭଳି ଭାବରେ ସମସ୍ତେ ଘେରିକି ରହିଛନ୍ତି, କେମିତି ମାରିବେ, ଗୋଟିଏ ପରେ ଗୋଟିଏ, ଗୋଟିଏ ନୁହଁ ଶହେ ଭାଇ ରହିଛନ୍ତି, କୌରମାନେ ଶହେ ଭାଇ, ଧୃତରାଷ୍ଟ୍ର ମଧ୍ୟ କମ୍ ନୁହଁ, ସେ ମଧ୍ୟ ଅନ୍ଧ, ତାଙ୍କ ସହିତ ମିଶିକି ରହିଛି, ଶକୁନି ରହିଛି, ବହୁତ ରାଜା ସେ ବର୍ତ୍ତମାନ ଅଛନ୍ତି, ତାଙ୍କର ସବୁ ମେସିନାରୀ ଯେତେ ହୋଲ ଯେତେ ରାଜାର ମେସିନାରୀ ସବୁ ରହିଛି, ସବୁ ଲାଗିଯିବେ ତାଙ୍କ ବିରୁଦ୍ଧରେ। ବାରଣାବ୍ରତ ଯେଉଁ ତିଆରି ହେଲା ଘର କ'ଣ ମନକୁ ହେଇଗଲା ନା କ'ଣ, ବହୁତ ଲୋକ ଇନଭଲ୍ଭ ଥିଲେ ସେଥିରେ, ଦୈବକ୍ରମେ ବିଦୁର ମଧ୍ୟ ଇନଭଲ୍ଭ ଥିଲେ, ଯେଉଁଥିପାଇଁ କି ସେ କହିଦେଲେ ପାଣ୍ଡବମାନଙ୍କୁ ସୂଚନା ମ୍ଳେଚ୍ଛ ବା ଆଶାରେ କହିଲେ, ଏକଥା ସବୁ ଆସିବ, ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତେ ଘେରିକି ରହି ଚାରିପଟେ ସୈନ୍ୟ, ଚାରିପଟେ ଶତ୍ରୁ, ଭିତରେ ରହିଛନ୍ତି କୁନ୍ତୀ ଦେବୀ, ତାଙ୍କର ପାଞ୍ଚ ପୁତ୍ର ଅନାଥ, ପିତା ନାହାନ୍ତି ତାଙ୍କର ପାଣ୍ଡୁ, ଏ ସମଗ୍ର ପୃଥିବୀକୁ ଜୟ କରିଥିଲେ, ଏଭଳି ଯୋଦ୍ଧା ଥିଲେ ସିଏ। କିନ୍ତୁ ଏହି ଅବସ୍ଥାରେ ପରମାର୍ଥ ତତ୍ତ୍ୱ ବ୍ୟଞ୍ଜିତ ବାକ୍ୟ ପ୍ରିୟ ବଚନେଇ, ଏହିଭଳି ଭାବରେ ସେ କହୁଛନ୍ତି, ଯେଉଁ ବାକ୍ୟଟିକୁ ଶୁଣିବେ ପ୍ରିୟ ବଚନ, ଭଗବାନଙ୍କ ପ୍ରିୟ, ଭଗବାନ କହୁଛନ୍ତି ନା କିଏ ଆମର ପ୍ରିୟ ଭଗବାନଙ୍କ ଛଡ଼ା। ଭଗବାନ ଭଗବତ ଗୀତାରେ କହିଲେ ଦଶମ ଅଧ୍ୟାୟରେ କହିଲେ ଭୂୟ ହେବ ମା ବାହୋ ଶୁଣମି ପରମଂ ବଚ ଯତ୍ୟହଂ ପ୍ରିୟମାଣାୟାମ ବକ୍ଷ୍ୟାମି ତେ ହିତ କାମୟା, ତୁମେ ମୋର ଅତ୍ୟନ୍ତ ପ୍ରିୟ, ସେଥିପାଇଁ ମୁଁ ତୁମର ହିତ କରିବା ପାଇଁ କହୁଛି। ହିତ କରିବା ପାଇଁ କହିଲେ ମଧ୍ୟ ଯେଉଁମାନେ ଉପଯୁକ୍ତ ବ୍ୟକ୍ତି ନୁହନ୍ତି ସେ ହିତ କ'ଣ କରିପାରିବେ ଆମର, ଇଏ କ'ଣ କ'ଣ ଯେଉଁ ହିରଣ୍ୟକଶିପୁ ସେ କ'ଣ ଚାହୁଁଥିଲା ପ୍ରହ୍ଲାଦଙ୍କର ଅହିତ ହଉ, ସେ ଚାହୁଁଥିଲା ପ୍ରହ୍ଲାଦଙ୍କର କେମିତି ହିତ ହଉ, ସେ ଚାହୁଁନଥିଲା ପ୍ରହ୍ଲାଦଙ୍କର ଅହିତ ହଉ, କିନ୍ତୁ ସେ ଜାଣିନାହାନ୍ତି ତାଙ୍କର ହିତ କହୁଥିଲେ, ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, ଲୋକମାନେ ଯେ ଜାଣିନାହାନ୍ତି ତାଙ୍କର ସ୍ୱାର୍ଥ କହୁଥିଲେ, ତାଙ୍କର ହିତ କହୁଥିଲେ, ସେମାନେ ଯେଉଁ ଆଡ଼ଭାଇସ୍ ଦେବେ, ସେମାନେ ଯେଉଁ ମନ୍ତ୍ରଣା ଦେବେ, ସେ ମଧ୍ୟ ସେଥିରେ ତାର କ'ଣ ହିତ ହେବ। ବହୁତ ରାଜ୍ୟର ଯେଉଁ ଯେତେ ସବୁ ରହିଛନ୍ତି ରାଜ୍ୟବାସୀମାନେ, ସେମାନେ ଭାବୁଛନ୍ତି କ'ଣ ଆମେ ତାଙ୍କୁ ଚାପଲିସ୍ ଗଲେ ତାଙ୍କୁ କ'ଣ ତାଙ୍କୁ ଖୁସାମତ କରି କହିଲେ ଆମେ ବହୁତ ଟଙ୍କା ପାଇଯିବା, ଏଥିପାଇଁ ତାଙ୍କର ପ୍ରିୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ମଧ୍ୟ ଜାଣିନାହାନ୍ତି ତାଙ୍କ ପ୍ରିୟ କ'ଣ କେଉଁଥିରେ ଅଛି, କିଏ ଆଡ଼ଭାଇସ୍ ଦେଉଛନ୍ତି ନା ନା ଏ ପାଣ୍ଡବମାନେ ପୁତ୍ରମାନେ ରାଜା ହେବେ, ଯେଉଁମାନେ ଦୁର୍ଯ୍ୟୋଧନ ଏବଂ ତାଙ୍କ ସହିତ ସବୁ ରହିଛନ୍ତି ମିଶିକି ରହିଛନ୍ତି ହସ୍ତିନାପୁର ରାଜ୍ୟସଭାରେ ସବୁ ରହିଛନ୍ତି, ସେମାନେ କ'ଣ ଜାଣୁଛନ୍ତି ଯେ ଏଇଭଳି ଭାବରେ କରିବା ଦ୍ୱାରା ତାଙ୍କ ପ୍ରକୃତ ହିତ ହେଉନାହିଁ। ସେମାନେ ବହୁତ ହିତ ଉପଦେଶ ଦେବେ, କିନ୍ତୁ ଆମର ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଗୋଟେ ମାଆର ଦୁଇଟି ପୁଅ ଥିଲେ, ଗୋଟେ ପୁଅର ଜନ୍ମଦିନ ତାର ଶରୀର ଠିକ୍ ଅଛି, ତେଣୁ ସବୁ ଜନ୍ମଦିନ ବାର୍ଥଡେରେ ସବୁ କେକ୍ ଫେକ୍ କରିକି ବହୁତ ପ୍ରକାର ଆଇଟମ୍ ସବୁ ହେଇଛି, କିନ୍ତୁ ବଡ଼ ପୁଅ ଆଉ ଗୋଟେ ପୁଅକୁ ହେଇଯାଇଛି ଜ୍ୱର ହେଇଯାଇଛି କି ନିମୋନିଆ ନା କ'ଣ ଗୋଟେ ହେଇଯାଇଛି, ଟାଇଫଏଡ଼୍ ଟାଇଫଏଡ଼୍ ଜ୍ୱର ହେଇଯାଇଛି, ତାକୁ ଦିଆଯାଉନି ସେ ଖାଦ୍ୟ, ତାକୁ ଦିଆଯାଉଛି କ'ଣ ବାଲି ଇତ୍ୟାଦି ଶାଗୁ ଫାଗୁ ସବୁ ଦିଆଯାଉଛି। ଆଉ ସେ ସାନ ପୁଅ ଚିନ୍ତା କରୁଛି ମୋର ମାଆଟା ବହୁତ କଠୋର, ବହୁତ ମାନେ ବହୁତ କଠିନ ତା ହୃଦୟ, ବଡ଼ ପୁଅକୁ ଭଲ ପାଉନାହିଁ ଆଉ ତାକୁ ଏଭଳି ଦେଉଛି, ମୋତେ ଏତେ ଭଲ ଭଲ ସବୁ ଜିନିଷ ଦେଉଛି କହିକିରି ମାଆକୁ ଅଜାଣତରେ ତାକୁ ସବୁ ସେ ପୁରୀ ଫୁରୀ ହାଲୁଆ ସବୁ ଦେଉଛି ଦେଇଦେଲା ତାକୁ ଖାଇବା ପାଇଁ, ତ କ'ଣ ହେବ ତାର ଅବସ୍ଥା। ଆମେ ଚାହୁଁଛୁ ଅନ୍ୟର ହିତ କରିବା ପାଇଁ, କିନ୍ତୁ ଆମେ ଯଦି ଜାଣିନେ କେଉଁଥିରେ ହିତ ହେବ ଆମେ କ'ଣ ହିତ କରିପାରିବା, ଆମେ ନିଜର ତ ହିତ କରିପାରିବା ନାହିଁ ଅନ୍ୟର ହିତ କ'ଣ କରିବା, ଇଏ ହେଉଛି କଥା। ନତେ ବିଧୁ ସ୍ୱାର୍ଥ ଗତିଙ୍କି ବିଷ୍ଣୁ, ଯେଉଁମାନେ ଦୁର୍ଯ୍ୟୋଧନ ପାଖକୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ଦୁର୍ଯ୍ୟୋଧନ ହିତ କରିବା ପାଇଁ ଚାହୁଁଥିଲେ, ଯେଉଁମାନେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ କ'ଣ ତାକୁ ଉପଦେଶ ଦେଇପାରିବେ, ଭୀଷ୍ମ ଇତ୍ୟାଦି ସେମାନେ ସବୁ ଉପଦେଶ ଦେଉଥିଲେ କିନ୍ତୁ ସେ ଶୁଣୁନଥିଲେ, କିନ୍ତୁ ସେ ଶୁଣୁଥିଲେ କାହାର କଥା, ଶକୁନିର କଥା ଶୁଣୁଥିଲେ ବା ସେହିଭଳି ବ୍ୟକ୍ତିମାନଙ୍କର କର୍ମର କଥା ଶୁଣୁଥିଲେ, ସେହିଭଳି ବ୍ୟକ୍ତିମାନଙ୍କ କଥା ଶୁଣୁଥିଲେ, ଯାହାଫଳରେ ତାଙ୍କର ପ୍ରକୃତରେ ହିତ ହେବ ନାହିଁ ଅହିତ ହେବ ସେମାନେ ଜାଣିପାରୁନଥିଲେ। ଏହିଭଳି ଭାବରେ ସମସ୍ତେ ଘେରିକି ରହିଛନ୍ତି, ପାଣ୍ଡବ ଚାରିପଟେ ଘେରିକି ରହିଛନ୍ତି, ଭିତରେ ରହିଛନ୍ତି ମାନେ ବୃକାଣାମିଦ ହରିଣୀ ହରିଣୀମିବ, ଏ ଉଦାହରଣଟି ଦେଲେ ଚାରିପଟେ ବାଘ ସବୁ ରହିଛନ୍ତି, ଭିତରେ ରହିଛନ୍ତି ହରିଣୀ, କ'ଣ କେମିତି ରକ୍ଷା ପାଇବେ, ତେଣୁ ସେ ଆସିବେ କି ଆମ ବାକ୍ୟରେ ସାନ୍ତ୍ୱନା ଦେବେ କି, ଏହିଭଳି ଭାବରେ କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି। ପିତୃହୀନା ଇତି ଦୀନାନାଥ ଉତ୍ତମ ଉକ୍ତମ, ଦୀନାନାଥ ଆମେ ଦୀନ, ଆମ ପିତା ନାହାନ୍ତି, ଆମର କେହି ରକ୍ଷା ପାଇଁ ରକ୍ଷାକର୍ତ୍ତା କେହି ନାହାନ୍ତି, ଏକମାତ୍ର ରକ୍ଷାକର୍ତ୍ତା ହେଉଛନ୍ତି ଭଗବାନ କୃଷ୍ଣ, ଦୀନାନାଥ ସେ ତାଙ୍କ ନାମ ହେଉଛି ଦୀନାନାଥ, ଏହିଭଳି ଭାବରେ ସେଇ ଶ୍ଲୋକଟି କହୁଛନ୍ତି। ଏହାପରେ ସବୁ ପ୍ରାର୍ଥନା କରିବ, ଅକୃଣକୁ ଆଉ ଭୁଲିଯିବେ, ଭଗବାନ ସ୍ମରଣ ହୋଇଯିବ, ଭଗବାନ ସ୍ମରଣ କରୁଛନ୍ତି ନା, ଭଗବାନ ସ୍ମୃତି ହୋଇଯିବେ, ଆସି ପହଞ୍ଚିଯିବେ ଭଗବାନ ଅଜାଣତରେ, ଅନ୍ୟମାନେ ଦେଖିପାରିବେ ନାହିଁ, ଭଗବାନ ଆସି ପହଞ୍ଚିଗଲେ ତେଣୁ ଭଗବାନ ସ୍ତୁତି କରିବେ, ପର ଶ୍ଳୋକରେ ବର୍ଣ୍ଣନା କରାଯିବ, ସବୁ ସ୍ତୁତି କରୁଛନ୍ତି, 15 ଶ୍ଳୋକ ପର୍ଯ୍ୟନ୍ତ ସ୍ତୁତି କରିବେ। ଆମର ସମୟ ହୋଇଗଲା, କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ ଗୌର ଭକ୍ତ କି ଗାଇ ଗୌରବାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।